ओम ज्ञान दिव्यानंदस्य ज्ञानांजन शलाक चक्षुर्मृतं येन तस्मै श्रीगुरवे नमः श्रीचैतन्यमनोभीष्टं स्थापितं येन भूतले स्वयं रूपकदामयं ददाति सोपदान्तिकं वन्देऽहं श्रीगुरो श्रीयुतपदकमलं श्रीगुरुन् वैष्णवांश्चं रूपं सकृजातं सकलरघुनाथं तं तं सजीवम् साद्वैतं सावधूतं वर्जनसहितं कृष्णाचैतन्यदेवं श्रीराधाकृष्णपादां शरणललिता श्रीविशाखानतांश्च हे कृष्णा करुणा सिन्धु दीनबन्धु जगत्पते गोपीसवप्रियकान्त राधाकान्त नमोऽस्तु ते तप्तकाञ्चनगौरङ्गी राधे वृन्दावनेश्वरी वृषभानुसुतदेवी प्रणमामि हरिप्रिये वंशाकल्पतरुभ्यः कृपा सिन्धुभ्यः च पतितानां पावनेभ्यो वैष्णवेभ्यो नमो नमः नमो महावदन्याय कृष्णप्रियमाम्रदायते कृष्णाय कृष्णचतुर्नाम्ने गौरवसे नमः श्रीकृष्णा चैतन्य प्रभु नित्यानन्द श्री अद्वैतगदाधर शिवासादि श्रीगुरुभक्तवृन्द हरे कृष्णा 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 हरे 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 राम 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 हरे उपस्थ भक्त सज्जनवृंद श्री मातृवृंद आमर ये रघुनंदन धाम तरफ आपको हार्दिक स्वागत करी एक पवित्र तिथि भगवान कराजी नंदोत्सव भगवान गत काली आम आविर्भाव तिथि पालन कले आज नंदोत्सव पालन कर एवं सही संगे संगे आमर इस्कन प्रतिष्ठाता आचार्य श्री श्रीमद ए सी भक्तिवेदांत स्वामी प्रभुपाद महाराज तांकर मध्य आज शुभ आविर्भाव तिथि 1896 मसीह आज तिथि से आविर्भाव होते तेनाली 170 वर्ष जन्मतिथि पालन कर तेनाली उपलक्षे आमर इस्कन जो भक्ति वेदांत इनिट्यूट बुर्ला केन्द्र तरफ आम प्रभुपाद गुणावली कीर्तन करेणु ए समस्त भक्त को आम अनुरोध कहवा से कि प्रभुपाद महाराज विषय कहे प्रभुपाद महाराज नंदोत्सव प्रभुपाद महाराज दुई विषय कहीपरेंगे समस्ते आज तिथि ये दुईटी विषय पालन करेणु प्रभुपाद महाराज भगवान जो भाव आनंद उत्सव पालन करगवान भक्त मान आविर्भाव तिथि पालन कराए वैष्णवेर गुणगान कहे देवेर त्रा भगवान जो भाव गान गुणगान कले आम पवित्र होचे से भाव भगवान भक्त मान गुणगान कले आम पवित्र हवा प्रकृत प्रभुपाद महाराज जो गुण अच्छी प्रभुपाद महाराज जो विषय जो रही कथा रही से बहुत विस्तार कथा रही जो भाव भगवान अनंत गुण से भाव भक्त अनंत गुण रही कि आम तो क्षुद्र जीव आम विशेष किसी जाने हाँ खाली आम एति जाने जे मोर जब जन भक्त लिखी इफ प्रभुपाद हाव नॉट कम टू दिस वर्ल्ड व्हेयर वी वुड हैव बीन जदि प्रभुपाद महाराज ये पृथ्वी को आसी न था तेल आमर अवस्था कौन है था ये प्रश्न जाने भक्त पचार प्रभुपाद महाराज देखु सारा पृथ्वी से प्रभुपाद महाराज गुणगान करशगान कर सारा पृथ्वी आमर जिते बड़ देश प्रेमी व्यक्ति व्यक्ति हूँ ना कहीं गुणगान केवल से देश भितर हो किंतु जन भक्त गुणगान खाली जे पृथ्वी पृष्ठ रोचे पृथ्वी बाहर यही समग्र त्रिभुवन गुणगान कर समग्र त्रिभुवन भगवान भक्त गुण चैतन्य महाप्रभु कहते जिते बचार राय रामानंद যে সবটা শ্রেষ্ঠ দশ কাহ তেমন সেতিরে সে কোজুছি যে যে মানে ভগবানর ভক্ত রাধানন্দ কইছন্তি যে মানে ভগবানর ভক্ত তাঁকর শ্রেষ্ঠ দশ হচ্ছে তাঁকর শ্রেষ্ঠ তাঁকর দশ হচ্ছে শ্রেষ্ঠ ভগবানর মানে ভক্ত হয়ে তাঁকর দশ যেমন ভগবানর ভগবত হচ্ছে সমস্ত ঐশ্বর্য ঐশ্বর্য সমগ্রশ্চ বীর্যশ্চ দশশ শ্রেয় জ্ঞান বৈরাগ্য চৈব সন্নামিতি ভগবানা ভগর অর্থ হচ্ছে ঐশ্বর্য যেতে ধন সম্পত্তি অছি যেতে বড় অছি যেতে দশ অছি যেতে সৌন্দর্য অছি যেতে জ্ঞান অছি যেতে বৈরাগ্য অছি এই ছটি ঐশ্বর্য এই ঐশ্বর্য যে পরিপূর্ণ সে হচ্ছে ভগবান এবং ভগবানকে যেমন ভক্ত সেমান মধ্যে সেইভাবে ঐশ্বর্যশালী আমার ভাগবত বর্ণনা করাযাইছি যে ভগবানকর ভগবানকর ভক্ত সেমানপাই দশ দাসনা কি অবশিষ্যতে তাঁকর ভগবানকর ভক্ত মানপাই আর কোন পাই অবশিষ্য রয়েছে কোন তাঁপাই না সব কিছু তাঁকর আছে অক্রূর বিষয়ে বর্ণনা করাযাচ্ছে সে প্রকৃতরে জন ভগবানকর ভক্ত সে ভগবানকর ভক্ত যা চাহিদে তা পাইপারে তেমন প্রভুপাদ মহারাজ আজি মাত্র পঁয়ষট্টি টু সতস্তরি এই বার বর্ষ ভিতরে দেখুন সে কেতে কিভাবে ভাবে এই ইসকনকে প্রতিষ্ঠা করে পূর্ব যে জন্মর অঠরশো ছয়ানব্বই সে আজর এই তিথি সে আবির্ভাব হয়ে এবং অঠরশো ছয়ানব্বই উনিশশো বাইশ এই ছবিশ বর্ষ সে আধ্যাত্মিক উন্নতি এত বিশেষ ভাবে হয়ে নথিলা কিন্তু তাঁকর বিগিনিং রু তাঁকর জন্মরু তাঁকর পিতা যে গৌরমোহন দে এবং মাতা রজন দেবী এমানে সব ভগবানকর ভক্ত যেমানে ভগবানকর ভক্ত সেমানে সেইভাবে ভাবে সুচিনাং সিমতাং গেহে যেমানে ধনী ব্যক্তি বা যেমানে পবিত্র পুণ্য ব্যক্তি পুণ্যবান ব্যক্তি সেমানক ঘরে এইসব ভগবানকর ভক্ত মানে আবির্ভাব হল প্রভুপাদ মহারাজ আরম্ভর তাঁকর পিতা জনে বড় ভক্ত লে তেমন সে ভগবানকর পূজা পাঠে সবুলে রত হোলে পিলাদিন সে আমি দেখেছি এই ছোট পিলা সব মাতাজী মানে আনকি আসছেন ছোট পিলা মানে সেমানে এই মন্দিরে এই মহামন্ত্র কীর্তন শ্রবণ করছেন ভগবানকর পূজা আরাধনা করছেন এবং ভগবানকর বিভিন্ন সেবা যে রয়েছে এবং ভগবান কথা যে কুহযাচ্ছি সে ছোট পিলা হলে মধ্য সেমানক উপরে তার প্রভাব পড়ছে ছোট পিলা হল সে প্রভুপাদ মহারাজ পিলাদিন সেই ভক্তি মার্গরে সে গড়ি আসছে গড়ি করা হয়েছে ভক্তি মার্গরে পিলাদিন ছোট পিলা পরিকৃত মহারাজ এমনকি উদ্ধব এমানে সব ছোট পিলাদিন যে খেলা পিলা সব খেলাখেলি করছেন সেমানে কেমিতি খেলা কেমিতি খেলাখেলি করছেন না এই ভগবানের বিগ্রহে খেলাখেলি ছোট পিলা উদ্ধব বিষয়ে বর্ণনা করা যাইছি যে সে পাঁচ বর্ষ থিলে পঞ্চ হায়ন বলে কুহাযায় পাঁচ বর্ষ থিলে সেতবে সে ভগবানকর বিগ্রহে মূর্তি নেইকি সে এভাবে ভাবে পূজা করুলে ছোট পিলা সে খেলাখেলিরে পূজা করছেন তাঁক মা তাকে ডাকিলে খাইবাকে মধ্যে সে আসুন এইভাবে যে ভগবান ভক্ত সে পিলাদিন ভগবান প্রভুপাদ মহারাজ দেখা ছোট পিলাদিন সে ভগবান সেবার সে রত হচ্ছে তাপরে অবশ্য সে আধ্যাত্মিক মার্গে এত উন্নতি করে উনিশ বাইশ মশা পর্যন্ত এই যে বিভিন্ন আমার যেমন ভৌতিক কার্যক্রম সব রয়েছে বিভিন্ন পাঠ স্কুল পাঠ পড়া কলেজে পাঠ পড়া বহুত কম বয়সে সে বিবাহ করলে এইসব দ্বারা সে আধ্যাত্মিক মার্গে এত অগ্রগতি করে নিল কিন্তু উনিশশো বাইশ মশায় সেতবে সেতবে সে সময় প্রভুপাদ মহারাজকর অঠরশো ছয়ানব্বই মশায় বিবাহ হয়েছিল তেমন সে পিলাদিন এই ব্রিটিশ অন্ডরে ব্রিটিশ শাসন চালা সে সময় স্কুল কলেজ ইত্যাদি ব্রিটিশ শিক্ষা পদ্ধতি এইসব রয়েছে কলেজে যে পড়ুলে স্কটিশ চর্চ সেতরে ସେଥିରେ ଯେଉଁ ସ୍କୁଲ କଲେଜ ପଢ଼ୁଥିଲେ ସେଠି ସବୁ ଖ୍ରୀଷ୍ଟିଆନ ଲେକ୍ଚର ମାନେ ସବୁ ଥିଲେ, ଖ୍ରୀଷ୍ଟିଆନ ଲୋକମାନେ ଥିଲେ। କିନ୍ତୁ ଖ୍ରୀଷ୍ଟିଆନ ମାନଙ୍କର ତାଙ୍କର ଯେଉଁ ଧର୍ମ ପଦ୍ଧତି ଇତ୍ୟାଦି ସବୁ ରହିଛି ସେଥିରେ ଆମର ଯେଉଁ ବୈଦିକ ସଭ୍ୟତା ରହିଛି ସେମାନେ ସେଇଟାକୁ ଗ୍ରହଣ କରନ୍ତି ନାହିଁ ବୈଦିକ ସଭ୍ୟତାରେ। ତେଣୁ ଯେତେବେଳେ ତାଙ୍କର କଲେଜରେ ପାଠ ପଢ଼ା ହଉଥିଲା ଯେ ଆମର ଯେଉଁ କର୍ମଫଳ ସବୁ ରହିଛି, କର୍ମଫଳ ବିଷୟରେ ଯେତେବେଳେ ଆଲୋଚନା କରାଯାଉଥିଲା ସେତେବେଳେ ସେମାନେ କହୁଥିଲେ ଯେ କର୍ମଫଳ ଯେଉଁ ଆମେ ଯେମିତି ଦେଖୁଛେ ବର୍ତ୍ତମାନ ଆମର ସବୁ କୋର୍ଟରେ ସବୁ କେସ୍ ଚାଲିଛି, କୋର୍ଟ କେସ୍ ଯେତେବେଳେ ହେଉଛି ଜଣଙ୍କର ଯେତେବେଳେ କେସ୍ ବିଚାର କରାଯାଉଛି ସେତେବେଳେ ଗୋଟେ ସାକ୍ଷୀ ରଖାଯାଉଛି, ଯେତେ ସାକ୍ଷୀ ଦେବ କିଏ ଏଇ କାର୍ଯ୍ୟ କରିଥିଲେ ଗୋଟେ ସାକ୍ଷୀ କିଏ ଦେବ। ତେଣୁ ସେ କଥା ସେମାନେ କହନ୍ତି ଯେ ଆମେ ଯେଉଁ ପୂର୍ବଜନ୍ମ କର୍ମ କରିଥିଲେ ତାର ଫଳ ଯଦି ଆମେ ଭୋଗ କରୁଛେ ବର୍ତ୍ତମାନ ତାହେଲେ ତାର ସାକ୍ଷୀ କିଏ ଏଇଟା ସେ କହୁଥିଲେ। ପ୍ରଭୁପାଦ ମହାରାଜ ସେତେବେଳେ ସେ ତାଙ୍କର ସେଇ ବୃଦ୍ଧବୋଧ ଥିଲା ଯେ ପ୍ରକୃତରେ ଆମେ ଯେଉଁ କାର୍ଯ୍ୟ ସବୁ କରୁଛେ ତା ଭଗବାନ ହେଉଛନ୍ତି ସାକ୍ଷୀ, ଭଗବତ ରୂପଦ୍ରଷ୍ଟା ହନୁମନ୍ତା ଭକ୍ତା ଭକ୍ତା ମହେଶ୍ୱର ଭଗବାନ ହେଉଛନ୍ତି ସବୁ ଭିତରେ ସାକ୍ଷୀ, ଗତି ଗତି ପ୍ରଭୁ ସାକ୍ଷୀ ଏସବୁ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ସେ ହେଉଛନ୍ତି ସାକ୍ଷୀ ହିସାବରେ ରହିଛନ୍ତି। ଆମେ ଯେଉଁ କର୍ମ ପରିବର୍ତ୍ତନ ଭୋଗ କରୁଛେ ପୂର୍ବ ଜନ୍ମରେ ସେ କର୍ମ କରୁଥିଲେ ବୋଲି ବର୍ତ୍ତମାନ ଏଇ ଜନ୍ମରେ ସବୁ ଭୋଗ କରୁଛେ କର୍ମ ପରିବର୍ତ୍ତନ ସାକ୍ଷୀ ହେଉଛନ୍ତି ଭଗବାନ। ଏ କଥା ଯେତେବେଳେ ପ୍ରଭୁପାଦ ମହାରାଜ କହନ୍ତି ସେ ଲେକ୍ଚର ମାନଙ୍କୁ କହନ୍ତି ସେତେବେଳେ ସେ କହନ୍ତି ଏ ସବୁ ବୈଦିକ ଶାସ୍ତ୍ର କିଛି ଠିକ୍ ଠିକ୍ ନାହିଁ, ମନଗଢ଼ା କଳ୍ପନା ଜିନିଷ ବୋଲି ସେମାନେ କହନ୍ତି। ସେଥିପାଇଁ ଆମର ବୈଦିକ ଶାସ୍ତ୍ରକୁ ସେମାନେ କହନ୍ତି ମାଇଥୋଲୋଜି, ମାଇଥୋଲୋଜି ଅର୍ଥ ହେଉଛି କଳ୍ପନା ଜିନିଷ, ଏଇଟା ଠିକ୍ ଜିନିଷ ନୁହଁ। ତେଣୁ ଏଇଭଳି ଭାବରେ ସେ ତାଙ୍କର ଯଦିଓ ସେଇ ଖ୍ରୀଷ୍ଟିଆନ ଶିକ୍ଷା ପଦ୍ଧତିରେ ପାଠ ପଢ଼ୁଥିଲେ କିନ୍ତୁ ସେ ସେଟାକୁ ଗ୍ରହଣ କରୁନଥିଲେ, ତାଙ୍କ ମନ ସେଟାକୁ ଗ୍ରହଣ କରୁନଥିଲା। ଆମର ବୈଦିକ ସଭ୍ୟତାରେ ଯେଉଁ ଜ୍ଞାନ ସବୁ ରହିଛି ସେ ଜ୍ଞାନ ଦ୍ୱାରା ସେ ଉଦ୍ବୁଦ୍ଧ ହୋଇଥିଲେ, ପିଲାଦିନରୁ ସେଥିରେ ଉଦ୍ବୁଦ୍ଧ ହୋଇଥିଲେ କିନ୍ତୁ ଜଣେ ଉପଯୁକ୍ତ ଗୁରୁଙ୍କର ପ୍ରାପ୍ତ ହୋଇନଥିବା ହେତୁ ସେ ଆଧ୍ୟାତ୍ମିକ ମାର୍ଗରେ ଏତେ ଅଗ୍ରଗତ କରିପାରିନଥିଲେ। କିନ୍ତୁ 1922 ମସିହାରେ ସେ ସମୟରେ ଗାନ୍ଧୀଜୀଙ୍କର ଏବଂ ସୁଭାଷ ବୋଷ ଏମାନଙ୍କର ଭାରତକୁ ସ୍ୱାଧୀନ କରିବା ପାଇଁ ଯେଉଁ ଆନ୍ଦୋଳନ ଚାଲିଥିଲା ସେ ଆନ୍ଦୋଳନ ଦ୍ୱାରା ସେ ପ୍ରଭାବିତ ହୋଇଥିଲେ। ସେ ମଧ୍ୟ ଚାହୁଁଥିଲେ ଯେ ଗାନ୍ଧୀଜୀଙ୍କର ଯେଉଁ ସେ ଯଦିଓ ସେ ତାଙ୍କର କଲେଜ 4 ବର୍ଷ କଲେ ଡିପ୍ଲୋମା କଲେ କିନ୍ତୁ ସେ ଡିପ୍ଲୋମା ଗ୍ରହଣ କଲେ ନାହିଁ, କାହିଁକି ନା ଗାନ୍ଧୀଜୀ କହିଥିଲେ ଯେ ତୁମେ ଏସବୁ ସାର୍ଟିଫିକେଟ୍ ସବୁ ଗ୍ରହଣ କଲେ ବର୍ଜନ କଲେ, ସେଥିପାଇଁ ସେ ସାର୍ଟିଫିକେଟ୍ ଗ୍ରହଣ କଲେ ନାହିଁ। ତେଣୁ ଏ ଯେଉଁ ଭାରତ ଯେଉଁ ସ୍ୱାଧୀନତା ଆନ୍ଦୋଳନ ଦ୍ୱାରା ସେ ଗୋଟେ ପ୍ରଭାବିତ ହୋଇଥିଲେ। ଏଇଭଳି ଭାବରେ ଯେତେବେଳେ ସେ ଯାଇକିରି ତାଙ୍କର ଗୁରୁ ଶିଶୁମା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ସମୟରେ ତାଙ୍କର ସେ ଗୁରୁ ନଥିଲେ କିନ୍ତୁ ତାଙ୍କର ଜଣେ ସାଙ୍ଗ ଥିଲେ ମଲ୍ଲିକ ବାବୁ ବୋଲି ସେ ତାଙ୍କୁ ପ୍ରବର୍ତ୍ତାଇଥିଲେ ଯେ ଜଣେ ବହୁତ ଉନ୍ନତ ସାଧୁ ଜଣେ ଆସିଛନ୍ତି କାଲକାଟାକୁ, ତେଣୁ ତୁମେ ଚାଲ ଯିବା ଆମେ ତାଙ୍କୁ ଦେଖା କରିବା। ତେଣୁ ସିଏ ପ୍ରଭୁପାଦ ମହାରାଜ ତାଙ୍କ ନାମ ଥିଲା ସେତେବେଳେ ଅଭୟଚରଣ ତାପରେ ତାଙ୍କ ପ୍ରଭୁପାଦ କୁହାଯାଉଥିଲେ ଅଭୟଚରଣ। ସେତେବେଳେ ସେ ସାଧୁମାନଙ୍କୁ ଏତେ ଉନ୍ନତ ଦୃଷ୍ଟିରେ ଦେଖିପାରୁନଥିଲେ କାରଣ ସାଧୁ ଦେଶରେ ବହୁତ ଅସାଧୁ ବ୍ୟକ୍ତି ମଧ୍ୟ ରହିଛି। ବର୍ତ୍ତମାନ ଆମେ ଦେଖିବା ଯେ ତଥାଗତ ସାଧୁମାନେ ପ୍ରକୃତରେ ସେମାନେ ଅସାଧୁ ସବୁ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ତେଣୁ ପ୍ରଭୁପାଦ ମହାରାଜଙ୍କର ସେଭଳି ଧାରଣା ଥିଲା କିନ୍ତୁ ଯେତେବେଳେ ସେ ଯାଇକି ପହଞ୍ଚିଲେ 1922 ମସିହାରେ ଏସି ତାଙ୍କ ନାମ ହେଉଛି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ସେ ସମୟରେ ଏସି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯିଏକି ହେଉଛନ୍ତି ତାଙ୍କର ଗୁରୁଦେବ ପରେ ତାଙ୍କର ସେ ଦୀକ୍ଷା ନେଇଛନ୍ତି। 1922 ମସିହାରେ ଯେତେବେଳେ ପହଞ୍ଚିଲେ ସେତେବେଳେ ସେ ତାଙ୍କୁ କହିଲେ ତାଙ୍କୁ ଦେଖିକିରି ଏ ଅଭିଚରଣକୁ ଦେଖିକିରି ସେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କୁ କହିଲେ ଯେ ତୁମେ ସବୁ ବହୁତ ଉନ୍ନତ ବହୁତ ଶିକ୍ଷିତ ଯୁବକ ଇଂରାଜୀ ଭାଷା ଶିକ୍ଷା କରିଛ ତେଣୁ ତୁମେ ଯାଇକିରି ପାଶ୍ଚାତ୍ୟ ଜଗତରେ ଏଇ ଭଗବାନଙ୍କ ନାମ ପ୍ରଚାର କର। କିନ୍ତୁ ସେତେବେଳେ ସେ ତାଙ୍କୁ କହିଲେ ଯେ ଆମେ ତ ବର୍ତ୍ତମାନ ପରାଧୀନ ଅଛୁ, ଆମେ ବର୍ତ୍ତମାନ ବ୍ରିଟିଶ ଅଧୀନରେ ଅଛୁ, କିନ୍ତୁ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି କେମିତି ଆମେ ଏଇ ବ୍ରିଟିଶ ପରାଧୀନତାରୁ ମୁକ୍ତ ହେବା, ଏଇଟା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। ଆଉ ଯଦି ବା ଆମେ କିଛି ଭଗବାନ କଥା ପ୍ରଚାର କରିବା ଆମ କଥା କିଏ ଶୁଣିବ, ଏଇ ପ୍ରଶ୍ନଟି ସେ ତାଙ୍କୁ ପଚାରିଥିଲେ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ କହିଲେ କହିଲେ ଯେ ଏ ଭଗବାନ କଥା ପ୍ରଚାର ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସେ କୌଣସି ରାଜ୍ୟର ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ। ରାଜନୈତିକ ପରିସ୍ଥିତି ପରିବର୍ତ୍ତନ ଚାଲିଥିବ, କିନ୍ତୁ ଭଗବାନଙ୍କ କଥା ପ୍ରଚାର ଯେଉଁଠି ବହୁତ ଅତ୍ୟନ୍ତ ଜରୁରୀ। ସେ କୌଣସି ଆମର ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି ସେ କଥା, ଅହେତୁକି ଅପ୍ରତିହତା ସର୍ବପୁରୁଷାଙ୍କର ଧର୍ମ ଯତ ଭକ୍ତିର ଦୁଃଖ ଯେ ଅହେତୁକି ଅପ୍ରତିହତା ଜୟାତ୍ମା ସୁପ୍ରସିଦ୍ଧି। ଭକ୍ତି ଏଭଳି ଗୋଟେ ଜିନିଷ, ପ୍ରାକୃତ ବସ୍ତୁ, ଯେଉଁ ଭକ୍ତି ଦ୍ୱାରା ପ୍ରାପ୍ତ ହେଲେ ସର୍ବପୁରୁଷାଂ ପର ଧର୍ମ, ଇଏ ହେଉଛି ଶ୍ରେଷ୍ଠ ଧର୍ମ। ଯତ ଭକ୍ତିର ଦୁଃଖ ଯେ ଶ୍ରେଷ୍ଠ ଧର୍ମ ହେଉଛି କେଉଁଟା ନା ଅଲକ୍ଷେଦ, ଅଲକ୍ଷେଦ ହେଉଛନ୍ତି ଭଗବାନ। ଆମର ଯେଉଁ ଅକ୍ଷେଦ ସବୁ ରହିଛି, ଅକ୍ଷେଦ କହିଲେ ଆମର ଯେଉଁ ଇନ୍ଦ୍ରିୟ ସବୁ ରହିଛି, ଆମର ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, ପାଞ୍ଚଟି କର୍ମେନ୍ଦ୍ରିୟ ରହିଛି, ଏଇସବୁ ଜ୍ଞାନେନ୍ଦ୍ରିୟ ମାଧ୍ୟମରେ ଆମେ କିଛି ଜ୍ଞାନ ଗ୍ରହଣ କରୁଛୁ। ତେଣୁ ଅକ୍ଷେଦ ବୋଲି ତାଙ୍କୁ ଅକ୍ଷୟ ବୋଲି ବା ଅକ୍ଷେଦ ବା ବିଭିନ୍ନ ଇନ୍ଦ୍ରିୟମାନଙ୍କୁ ଦେଉଛି, କିନ୍ତୁ ଭଗବାନଙ୍କ ପାଇଁ ହେଉଛି ଅଲୋକ୍ଷେଦ, ସେ ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ। ତେଣୁ ଭଗବାନଙ୍କୁ ଗୋଟେ ନାମ ହେଉଛି ଅଲୋକ୍ଷେଦ। ସେଇ ଅଧକ୍ଷ ପ୍ରତି ଯଦି ଆମେ ଭକ୍ତି ଆଚରଣ କରିପାରିବା ତାହେଲେ ସେଇଟା ହେଉଛି ଶ୍ରେଷ୍ଠ ଧର୍ମ, ସର୍ବପୁରୁଷାଂ ପର ଧର୍ମ ଯତ ଭକ୍ତି ଅଧକ୍ଷ। ଏଇ ଭକ୍ତି ଆଚରଣ କରିବା ପାଇଁ ଅହେତୁକି ଅପ୍ରତିହତା, ଅହେତୁକି କୌଣସି ହେତୁ ବା କଣ୍ଡିସନ କିଛି ନାହିଁ। ଜଣେ ଏଇ ଆମେ ଯେମିତି ରହିଛି, ଜଣେ ଚାକିରି କରିବା ପାଇଁ ହେଲେ ତାକୁ ବିଭିନ୍ନ ସବୁ କଣ୍ଡିସନ ସବୁ ସର୍ତ୍ତ ରହିଛି, ସେ ଭାରତୀୟ ନାଗରିକ ହେଇଥିବେ, ତାଙ୍କର ବୟସ ଏତେ ହେଇଥିବ, ସେ ଏତିକି ତାଙ୍କର ଏଜୁକେସନ କ୍ୱାଲିଫିକେସନ ହେଇଥିବ, ଏସବୁ ସର୍ତ୍ତ ରହିଛି। କିନ୍ତୁ ଜଣେ ଭକ୍ତି କରିବା ପାଇଁ କିଛି ସର୍ତ୍ତ ଅଛି କି? ଭକ୍ତି କରିବା ପାଇଁ କ'ଣ ସର୍ତ୍ତ? ଅହେତୁକ ସେଟା କହିଲେ ଅହେତୁକ ଏବଂ ଅପ୍ରତିହତା, ଯେକୌଣସି ପରିସ୍ଥିତିରେ ତାକୁ ବାଧା ଦିଆଯାଇପାରିବ ନାହିଁ ଭକ୍ତିକୁ। ତେଣୁ ଅହେତୁକି ଅପ୍ରତିହତା ଜୟାତ୍ମା ସୁପ୍ରସିଦ୍ଧି, ଏଇ ଭକ୍ତି ଯଦି ଜଣେ ଆଚରଣ କରିପାରିବେ ତାହେଲେ ଆତ୍ମାର ଆନନ୍ଦ ବିଧାନ କରାଯିବ, ଜୟାତ୍ମା ସୁପ୍ରସିଦ୍ଧ। ତେଣୁ ଏଇ ଯେଉଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ମହାରାଜ ବବେଚରଣ ସେ କଥା କହିଲେ ଯେ ଆମର ଭଗବାନ କଥା ପ୍ରଚାର ଏତେ ଜରୁରୀ ଯେ ସେ କୌଣସି ଦେଶର ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରିବ ନାହିଁ। ଏ କଥା ଯଦି ଶୁଣିଲେ ସେଥିରେ ପ୍ରଭୁପା ସେତେବେଳେ ପ୍ରଭୁପା ଦେଇନଥିଲେ ଅବେଚରଣ, ଅବେଚରଣଙ୍କର ସେ ଉଦ୍ବୋଧ ହେଲା ଯେ ପ୍ରକୃତରେ ଏ ଯାହା କହୁଛନ୍ତି ଏ ଯେଉଁ ପ୍ରକୃତ ସାଧନ, ଏ ଯାହା କହୁଛନ୍ତି ଏତେ ନିର୍ଭୀକ ଭାବରେ ଯେଉଁ କଥା କହୁଛନ୍ତି, ଗମ୍ଭୀର ଭାବରେ ଯେଉଁ କଥା କହୁଛନ୍ତି, ଏ କଥା ସେ ଆଉ କାହାକୁ ଆଗରୁ ଶୁଣିପାରିନଥିଲେ। ତେଣୁକରି ସେ ତାଙ୍କୁ ମନେ ମନେ ତାଙ୍କୁ ଗୁରୁ ବୋଲି ଗ୍ରହଣ କରିଛନ୍ତି। ତେଣୁ ଆଧ୍ୟାତ୍ମିକ ମାର୍ଗରେ ଜଣେ ଅଗ୍ରଗତି କରିବା ମାନେ ସେ ନିଶ୍ଚିତ ଭାବରେ ଇଏ ହେଉଛି ପ୍ରାଥମିକ ଆବଶ୍ୟକତା, ଜଣେ ଗୁରୁଙ୍କ ପାଦପଦ୍ମରେ ଶରଣ ଦେବେ। ଭଗବତ ଗୀତାରେ ମହାନ ସେଟା କହୁଛନ୍ତି ଯେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ସେ ଜ୍ଞାନମ ଜ୍ଞାନିନ ତତ୍ତ୍ୱଦର୍ଶିନ। ଯେଉଁମାନେ ଏଇ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ଜାଣିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ଆମେ ଏଇ ତତ୍ତ୍ୱଜ୍ଞାନ ଲାଭ କରିପାରିବା। ତେଣୁ ପ୍ରଭୁପାଦ ମହାରାଜ ସେହିଭଳି ଭାବରେ ସେଇ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜଙ୍କୁ ନିଜର ଗୁରୁ ବୋଲି ଗ୍ରହଣ କରିଥିଲେ ଏବଂ ସବୁ ସମୟରେ ଯଦିଓ ସେ ନିଜର ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ଥିଲେ, ବିଭିନ୍ନ ବ୍ୟବସାୟରେ ବ୍ୟସ୍ତ ରହିକି ସେ ଗୁରୁଙ୍କ ସହିତ ଏତେ ପ୍ରୟାସ କରିପାରୁନଥିଲେ, କିନ୍ତୁ ମନେ ମନେ ସେ ଚିନ୍ତା କରୁଥିଲେ କେମିତି ତାଙ୍କର ଗୁରୁଙ୍କର ସେ ସେବା କରିବେ। ତାପରେ ସେ ଯେଉଁ କାଲକାଟାରେ ଥିଲେ, ତାଙ୍କର ଫାର୍ମାସ୍ୟୁଟିକାଲ କମ୍ପାନୀ ଗୋଟେ ଖୋଲିଥିଲେ, ସେଇ କମ୍ପାନୀକୁ ସେ ନେଇକରି ତାଙ୍କର ଆହ୍ଲାବାଦକୁ ପଳାଇଲେ, କାଲକାଟାରୁ ସେ ଆହ୍ଲାବାଦ ତାଙ୍କର ନିଜକୁ ସିଫ୍ଟିଂ କରିଦେଲେ। ତେଣୁ ସେ ଆହ୍ଲାବାଦରେ ସେଇଠି ମଧ୍ୟ ତାଙ୍କର ଗୁରୁଦେବଙ୍କ ସହ ଦେଖା ହେଇଛି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ। ଦେଖା ହେଇଛି 1933 ମସିହାରେ ସେ ତାଙ୍କଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। ତେଣୁ ଦୀକ୍ଷା ଗ୍ରହଣ ସମୟରେ ମଧ୍ୟ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ ତାଙ୍କୁ ସେଇ କଥା କହିଥିଲେ ସେ ତମେ ପାଶ୍ଚାତ୍ୟକୁ ଯାଇକି ଭଗବାନ କଥା ପଚାର। ପ୍ରକୃତରେ ଆମ ସମସ୍ତଙ୍କୁ ସେ ନିର୍ଦ୍ଦେଶ ରହିଛି। ଆମ ଚୈତନ୍ୟ ମହାପ୍ରଭୁ ଯିଏକି ଅଭିନ୍ନ କୃଷ୍ଣ, ଯେଉଁ କୃଷ୍ଣଙ୍କର ଆଜି ନନ୍ଦ ଉତ୍ସବ ପାଳନ କରାଯାଉଛି, 5000 ବର୍ଷ ତଳେ ଯିଏ ଆସିଥିଲେ, ସେଇ ଭଗବାନ 500 ବର୍ଷ ତଳେ ଚୈତନ୍ୟ ମହାପ୍ରଭୁ ଉପରେ ଆସିକରି ସେ ନିର୍ଦ୍ଦେଶ ସେ ସମସ୍ତଙ୍କୁ ଦେଇକି ଯାଇଛି। ବିଶେଷ ଭାବରେ ଯେଉଁମାନେ ଭାରତୀୟ, ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେବା ଯାହା ଜନ୍ମ ସାର୍ଥକ କରିକର ଫଳପ୍ରଦ। ଯେଉଁମାନେ ଭାରତବର୍ଷରେ ଜନ୍ମ କରିଛନ୍ତି ସେମାନେ ନିଜ ଜନ୍ମକୁ ସାର୍ଥକ କରିକି ପର ଉପକାର କରିବା ପାଇଁ ବା ନିଜର ଜନ୍ମରେ ନିଜର ଏଇ ଜ୍ଞାନ ପ୍ରାପ୍ତ ହେଇକିରି, ଭଗବତ ସଂଘରେ ଜ୍ଞାନ ପ୍ରାପ୍ତ ହେଇକିରି ସେ ଅନ୍ୟର ଉପକାର କରିବେ। ପର ଉପକାର କିଭଳି ପର ଉପକାର କରାଯିବ ନା, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମାର ଆଜ୍ଞା ଗୁରୁ ଭୟା ତାର। ଆମେ ଉପକାର କେମିତି କରିବା ନା, ଏଇ ଭଗବାନ କଥା ପଚାର କରିବା। ଆଜି ସାରା ପୃଥିବୀରେ ଯେଉଁ ପ୍ରଭୁ ମହାରାଜ 108 ମନ୍ଦିର ନିର୍ମାଣ କରିଥିଲେ, ନିର୍ମାଣ ହେଇନଥିଲା, ଶୁଭ ଦେଇଥିଲେ, ଫାଉଣ୍ଡେସନ ଦେଇଥିଲେ। ଆଜି ସିଏ ଅପ୍ରକଟ 1977 ଅପ୍ରକଟ ହେଲେ, 1977ରୁ 2013 ଆ ଭିତରେ ଏତେ ବର୍ଷ ଭିତରେ ସେ 108 ମନ୍ଦିର ଯଦିଓ ସିଏ ସ୍ଥାପନ କରିଥିଲେ, କିନ୍ତୁ ବର୍ତ୍ତମାନ 500ରୁ ଉର୍ଦ୍ଧ ସେଣ୍ଟର ହେଲାଣି। ସେ ଉଦ୍ଦେଶ୍ୟ ହେଉଛି ସେଇଟା, କେମିତି ଭଗବାନ କଥା ପ୍ରଚାର କରାଯିବ। ଯେଉଁ କଥା ଭକ୍ତି ଶ୍ରୀରାମ ସରସ୍ୱତୀ ଠାକୁର ମହାରାଜ ତାଙ୍କର ଶିଷ୍ୟ ଶ୍ରୀରାମ ସ୍ୱାମୀଙ୍କୁ ପାଳନ ଦେଇଥିଲେ, ସେଇ କଥା ପ୍ରକୃତରେ ଭଗବାନ ଚୈତନ୍ୟ ମହାପ୍ରଭୁ ସମସ୍ତ ଭାରତବାସୀଙ୍କୁ ଦେଇଛନ୍ତି। ସମସ୍ତେ ଏଇ ଏଇ କୃଷ୍ଣ ଚେତନା ଗ୍ରହଣ କରିକିରି ଏଇ କୃଷ୍ଣ ଚେତନା ପ୍ରଚାର କରିବାକୁ ପଡ଼ିବ। ଆଜି ଆମର ସେଇ ପ୍ରଭୁପାଦଙ୍କ କୃପାରୁ ତାଙ୍କର ଶିଷ୍ୟ ଶିଶୁମଶ୍ୱର ଦାମୋଦର ସିଂ ମହାରାଜ ଯିଏକି ଜଣେ ବୈଜ୍ଞାନିକ, ତାଙ୍କର ଦେଖା ହେଇଛି ତାଙ୍କର କାଲିଫର୍ଣ୍ଣିଆରେ ଆମେ ଶିଶୁମଶ୍ୱର ଦାମୋଦର ସିଂ ମହାରାଜ ଯେତେବେଳେ PhD କରୁଥିଲେ ସେହି ସମୟରେ ତାଙ୍କର ପ୍ରଭୁପାଦଙ୍କ ସବୁ ଦେଖା ହେଇଛି। ଏବଂ ସେଇଠି ପ୍ରଭୁପାଦ ମହାରାଜଙ୍କଠାରୁ ତାପରେ ଯେତେବେଳେ ସେ ଆସିକରି ତାଙ୍କର ଶିଶୁତ୍ୱ ଗ୍ରହଣ କରିଛନ୍ତି, ସେ PhD କରିକି ସେ ସେଇ ଭଗବାନ କଥା ପ୍ରଚାର କରୁଛନ୍ତି ଏବଂ ତାଙ୍କର କୃପାରୁ ଆଜି ଆମେ ଏଇ ବୁର୍ଲା କେନ୍ଦ୍ରକୁ ପ୍ରାପ୍ତ ହେଇଛେ, ଯେଉଁଠିକି ଆମେ ଆଜି ଭଗବାନ କଥା କହିପାରୁଛେ, ତାଙ୍କର ଶିଷ୍ୟମାନଙ୍କ ବିଷୟରେ କିଛି ଗୁଣ ଆମେ କୀର୍ତ୍ତନ କରିପାରୁଛେ। ଏସବୁ ତାଙ୍କର କୃପା। ତେଣୁ 1933 ମସିହାରେ ପ୍ରଭୁପାଦ ମହାରାଜ ତାଙ୍କୁ ଦୀକ୍ଷା ନେଲେ, ସେ ସମୟରେ ମଧ୍ୟ ଭକ୍ତି ସିଦ୍ଧାନ୍ତ ସୁଖ ମହାରାଜ କହିଥିଲେ ଯେ ତୁମେ ଯାଇକି ପାଶ୍ଚାତ୍ୟ ଜଗତରେ ଏଇ ଭଗବାନ କଥା ପଚାର। ଆମର ଦେଖିବା, ଆମେ ବର୍ତ୍ତମାନ ଦେଖିବା, ଆମେ ସବୁ ପାଶ୍ଚାତ୍ୟ ଜଗତକୁ ଫଲୋ କରୁଛେ, ଅନୁସରଣ କରୁଛେ। ପାଶ୍ଚାତ୍ୟ ଜଗତରେ ଯାହା ସବୁ ଚାଲିଛି ଆମେ ସେଟାକୁ ଅନୁକରଣ କରୁଛେ। ଏଇ ପାଶ୍ଚାତ୍ୟ ଜଗତ ପ୍ରଭାବ ଏଭଳି ରହିଛି। ତେଣୁକରି ପ୍ରଭୁପାଦ ମହାରାଜ ଚିନ୍ତା କଲେ, ଯଦି ଆମେରିକାରେ ଏଇ କୃଷ୍ଣ ଚେତନାକୁ ପ୍ରଚାର କରାଯିବ, ଆମେରିକାବାସୀ ଯେତେ ଯଦି କୃଷ୍ଣ ଚେତନା ଗ୍ରହଣ କରିବେ, ତାହେଲେ ସାରା ପୃଥିବୀର ଲୋକ ସେଇ କୃଷ୍ଣ ଚେତନା ଗ୍ରହଣ କରିବେ। ତେଣୁକରି ଯଦିଓ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ ତାଙ୍କୁ ସ୍ପେସିଫିକାଲି କହିଲେଣି ତୁମେ ଆମେରିକା ଯିବ ବୋଲି, କିନ୍ତୁ ସେ ପାଶ୍ଚାତ୍ୟ ଜଗତରେ ଭଗବାନ କଥା ପ୍ରଚାର କଲେ। କିନ୍ତୁ ପ୍ରଭୁପାଦ ମହାରାଜ ଚିନ୍ତା କଲେ, ଯଦି ଆମେରିକା ବର୍ତ୍ତମାନ ଲିଡ଼ିଂ କଣ୍ଟ୍ରି ଅଛି, ବର୍ତ୍ତମାନ ଯେତେ ଦେଶ ଅଛି ତା ଭିତରେ ଅଗ୍ରଗଣ୍ୟ ଦେଶ ହେଉଛି ଆମେରିକା, ତେଣୁ ଆମେରିକାରେ ଯଦି ଭଗବାନ କଥା ପ୍ରଚାର କରାଯାଇପାରିବ, ତାହେଲେ ସେ ସମଗ୍ର ବିଶ୍ୱ ଏଇ କୃଷ୍ଣ ଚେତନା ଗ୍ରହଣ କରିବେ। ଏଇଟା ଚିନ୍ତା କରିକି ସେ 1965 ଆମେରିକା ଯାଇଥିଲେ। ଆମେରିକା ଯାଇ 1965 ଯେଉଁ ଗଲେ, ତାଙ୍କର ସେତେବେଳେ ଆର୍ଥିକ ପରିସ୍ଥିତି ଭଲ ନଥିଲା, ଆର୍ଥିକ ପରିସ୍ଥିତି ଭଲ ନଥିଲା, ଯେଉଁଥିପାଇଁକି ସେ ମୋରାର୍ଜୀ, ଯେଉଁ ମୋରାର୍ଜୀ ସମ୍ବନ୍ଧୀୟ ମୋରାର୍ଜୀ ଅଛନ୍ତି, ତାଙ୍କର ଗୋଟେ ଥିଲା ଜାହାଜ କମ୍ପାନୀ, କ'ଣ ସେ ଜାହାଜ କମ୍ପାନୀ ଜଳଦୂତ ଜାହାଜ ଥିଲା, ସେଇ ତାଙ୍କଠାରୁ ତାଙ୍କର ଅନୁମତି ନେଇକିରି ସେ ଗୋଟେ ଟିକେଟ୍ ପାଇଥିଲେ, ଫ୍ରି ଟିକେଟ୍ ପାଇକିରି ସେ ଯାଇଥିଲେ। 2 ମାସ ତାଙ୍କୁ ଲାଗିଥିଲା ଏଇ କାଲକାଟାରୁ ସେ ବାହାରିଥିଲେ, 1965 ଅଗଷ୍ଟ ମାସରେ ସେ ବାହାରିଥିଲେ ଏବଂ 2 ମାସରେ ଯାଇକିରି ସେ ପହଞ୍ଚିଲେ ଆମେରିକାରେ। ଏବଂ ତାଙ୍କ ପାଖରେ ମାତ୍ର ଥିଲା 40 ଟଙ୍କା ସେ ସମୟରେ। ତେଣୁ ଏତିକି ସମ୍ବଳ ନେଇକିରି ସେ ତା ପୂର୍ବରୁ ଭାଗବତମର ଭାଗବତମ ପ୍ରଥମ ସ୍କନ୍ଧ 3 ଖଣ୍ଡ ସେ ପବ୍ଲିକେସନ୍ କରିଥିଲେ, ପବ୍ଲିକେସନ୍ ହେଇଥିଲା ତାଙ୍କର, ଏବଂ ଅନ୍ୟ କିଛି ଗ୍ରନ୍ଥ ଧରିକିରି ସେ ଯାଇଥିଲେ ପାର୍ଶ୍ୱ ଯୋଗ, ଏତିକି ତାଙ୍କର ସମ୍ବଳ ଥିଲା। ଭଗବାନଙ୍କର କୃପାରୁ ମଝିରେ ଏ ଯେଉଁ ଜଳଜାହାଜ ଜଳଜାହାଜରେ ଯେତେବେଳେ ସେ ଯାତ୍ରା କରୁଥିଲେ ତାହେଲେ ତାଙ୍କର ଦୁଇଥର ହାର୍ଟ ଆଟାକ୍ ହେଇଯାଇଛି। ବହୁତ ଅଣସ୍ତରୀ ବର୍ଷ ବୟସରେ ସେ ଯାଇଛନ୍ତି ପାଶ୍ଚାତ୍ୟ ଜଗତ। ଉଦ୍ଦେଶ୍ୟ ହେଉଛି ଭଗବାନ କଥା ପ୍ରଚାର କରିବା। ତେଣୁ ସେ ପାଶ୍ଚାତ୍ୟ ଜଗତ ଯାଇ କିଭଳି ଭାବରେ ପଞ୍ଚଷଠି ସତସ୍ତରୀ ବାର ବର୍ଷ ଭିତରେ ସାରା ପୃଥିବୀରେ 108 ମନ୍ଦିରର ସ୍ଥାପନ କରିଛନ୍ତି, ହଜାର ହଜାର ଶିଷ୍ୟ ଗ୍ରହଣ କରିଛନ୍ତି, ସାରା ପୃଥିବୀକୁ ଅନେକ ଥର ସେ ପରିଭ୍ରମଣ କରିଛନ୍ତି। ଆଜି ଆମେ ଯାହା ଦେଖୁଛେ ଏହି ସ୍ଥାନର ସାରା ପୃଥିବୀରେ ଯେଉଁଭଳି ଭାବରେ ଉନ୍ନତି ହେଇଛି ବା ବର୍ତ୍ତମାନ ଯେଉଁ ପୋଜିସନ୍ ଯାହା ସବୁ ଇସ୍କନର ସେସବୁ ପ୍ରଭୁପାଦ ମହାରାଜ କୃପା ବେଶୀ ହେଇଛି। ତେଣୁ ଆମର ବହୁତ ଭକ୍ତ ଅଛନ୍ତି, ସେମାନେ କିଛି କହିବେ। ଆମ ସଂକ୍ଷେପରେ ପ୍ରଭୁପାଦ ମହାରାଜଙ୍କର କିଛି ଗୁଣ ଆମେ କୀର୍ତ୍ତନ କଲେ, ଅନ୍ୟ ଭକ୍ତମାନେ ମଧ୍ୟ କିଛି କହିବେ। ଆମର ଭୋଗ ଲାଗିବା ପର୍ଯ୍ୟନ୍ତ ଏ କଥା ଚାଲିବ, ତାପରେ ଭୋଗ ଲାଗିସାରିଲା ପରେ ଆଳତି ହେବ, ଆଳତି ହେଲା ପରେ ପ୍ରସାଦ ଦିଆଯିବ। ତେଣୁ ସବୁ ଭକ୍ତମାନେ ଏବଂ ମାତୃଭୂମିମାନଙ୍କୁ ଆମେ ଅନୁରୋଧ କରୁଛୁ ଯେ ଆପଣମାନେ କ୍ଲାସ୍ ସରିଲା ପରେ ଆମ ରିସେପ୍ସନ୍ କାଉଣ୍ଟର୍ରେ ଦିଆଯିବ ଟୋକନ୍ ଦିଆଯିବ, ପ୍ରସାଦ ଟୋକନ୍, ସମସ୍ତେ ସେଠୁ ପ୍ରସାଦ ଟୋକନ୍ ଗ୍ରହଣ କରିକି ପ୍ରସାଦ ପାଇବେ। ଏଇ ସେଇ ସବୁ କ୍ଲାସ୍ ସରିଲା ପରେ ସେ ଟୋକନ୍ ଦିଆଯିବ ରିସେପ୍ସନ୍ ପାଖରେ, ଆମର ଯେଉଁ ହଲ୍ ଅଛି ଆମ ସାମ୍ନାରେ ସେ ଟୋକନ୍ ଦିଆଯିବ, ସେଠୁ ସମସ୍ତଙ୍କୁ ସେଇଠୁ ଟୋକନ୍ ଗ୍ରହଣ କରିବାକୁ ପଡ଼ିବ, ଟୋକନ୍ ଗ୍ରହଣ କରି ପ୍ରସାଦ ପାଇବ। ପ୍ରସନ୍ନତା ପ୍ରଭୁ ଖୁସି ଅଛି କିଛି ହରେ କିଛି
ନିତ୍ୟାନନ୍ଦ ନମସ୍ତୁ ଶ୍ରୀମାନ ପୁରାଣୀ କୌଳ କୌଳ ସନାଶାୟ ନମ ମହାବଧାନାୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଜନମ୍ୟାମି ଭଗବତି ସେ ନମ ନମ ହେ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତପତି ଗୋପେଶ ଗୋପିକାକାନ୍ତ ରାଧାକାନ୍ତ ନମସ୍ତୁତେ ସପ୍ତକାଞ୍ଚନ ଗୌରଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ ବୃଷଭାନୁ ସୁଖଦେବୀ ରମାମି ବୃନ୍ଦାୟ ତୁଳସୀ ଦେବୀ ପ୍ରିୟ କେଶମସ୍ୟ କୃଷ୍ଣ ଭକ୍ତି ବ୍ରଜଦେବୀ ସତ୍ୟଭକ୍ତି ନମ ନମ ଜୟ ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଣନାଥ ଶିବ ସଦସି ଗୌର ଭକ୍ତ ବୃନ୍ଦ
ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ
ଶରୀରକୁ ଆଉ ବାକ୍ୟକୁ ଯଦି ଗୁରୁଙ୍କ ସେବାରେ ଲଗେଇଲେ, ସଦ୍ଗୁରୁଙ୍କ ସେବାରେ ଲଗେଇଲେ, ତାହେଲେ ଆପଣମାନେ ଭଗବାନଙ୍କ କୃପାଟାକୁ ସରଳ ହିସାବରେ, ସହଜ ହିସାବରେ ପ୍ରାପ୍ତ ହୋଇପାରିବେ। ଆପଣମାନେ କାଲି ସମସ୍ତେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ପାଳନ କରିଥିବେ ନିଶ୍ଚିତ ନା? ନା କରିଥିବେ। କାହିଁକି କରିଛନ୍ତି? ଆପଣ କୃଷ୍ଣଙ୍କ ପ୍ରତି ଆପଣମାନଙ୍କର ଭଲ ପାଇବା ଥିବାରୁ ସିନା ଆପଣ କରିଛନ୍ତି ନା? ଭଲ ପାଇ ନଥାଇକି କରିଛନ୍ତି ଆପଣ? ନିଶ୍ଚିତ ହିସାବରେ ଆପଣମାନେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ଆପଣମାନେ ହୃଦୟରେ ଭଲ ପାଇଛନ୍ତି। ସେଥିପାଇଁ ଆପଣମାନେ କାଲି ତାଙ୍କର ଜନ୍ମ ଉତ୍ସବରେ ଆପଣ ତାଙ୍କର ଉତ୍ସବଟାକୁ ପାଳନ କରିଛନ୍ତି, ବୁଝିଲେ। ଯଦି ଆପଣ ଭଲ ନ ପାଇଥାନ୍ତେ ତାଙ୍କ ଉତ୍ସବଟାକୁ ଆପଣ କଦାପି ପାଳନ କରନ୍ତେ ନାହିଁ। ନିଶ୍ଚିନ୍ତ ହିସାବରେ ଆପଣମାନେ କାଲି ସମସ୍ତେ ଉପବାସ ରହିଥିବେ ମଧ୍ୟ ରାତ୍ର ପର୍ଯ୍ୟନ୍ତ, ନା ନାଇଁ ରହିନାହାନ୍ତି? ହଁ ସମସ୍ତେ ରହିଛନ୍ତି, ରହିଛନ୍ତି। କାରଣ ଆପଣମାନେ ଜଣାଯାଉଛି ଆପଣ ବହୁତ ଭଲ ପାଉଛନ୍ତି, ମଧ୍ୟ ରାତ୍ରରେ ଉପବାସ ରହିଥିବେ, ଭଗବାନଙ୍କ କଥା ଏଠି ଭଗବାନଙ୍କ ଲୀଳା ଶ୍ରବଣ କରିଥିବେ, ଆଉ ଭଗବାନ ପାଇଁ କୃଷ୍ଣଙ୍କ ପାଇଁ ଆପଣ କାଲି ନିଶ୍ଚିନ୍ତ କୃଷ୍ଣଙ୍କୁ ମନେ ପକେଇକିରି ମନେ ପକେଇଥିବେ କୃଷ୍ଣଙ୍କୁ କାଲି, ନାଇଁ? ଏଇଟା ଗୋଟେ ହେଉଛି ମଙ୍ଗଳଦାୟକ କାର୍ଯ୍ୟ ଅଟେ, କୃଷ୍ଣଙ୍କୁ ମନେ ପକେଇବା, ବୁଝିଲେ କି? କୃଷ୍ଣଙ୍କୁ ମନେ ପକେଇବା ହେଉଛି ଗୋଟେ ମଙ୍ଗଳଦାୟକ କାର୍ଯ୍ୟ ଅଟେ। କୃଷ୍ଣଙ୍କୁ ଭୁଲିଯିବାଟା ତାର ଅପରିଚିତ ନା ନାଇଁ? ସେହିପରି କାଲି ଆପଣମାନେ ଆନନ୍ଦ ସହିତ ଜନ୍ମ ଭଗବାନଙ୍କର ଜନ୍ମ ଉତ୍ସବଟାକୁ ଆପଣମାନେ ପାଳନ କରିଛନ୍ତି। ଆଜି ସେଇ ପରମ ପୁରୁଷ ଭଗବାନ କୃଷ୍ଣଙ୍କର ଜନ୍ମ ଉତ୍ସବର ଆର ଦିନ ନନ୍ଦ ଉତ୍ସବ, ବୁଝିଲେ କି? ଆଜି ଯେଉଁ ଦିନଟି ଆଜି ହେଉଛି ନନ୍ଦ ଉତ୍ସବ ଦିନ, ଆହା କି ନନ୍ଦ କୋଳେ ଗୋଳେ, ନନ୍ଦଙ୍କ କୋଳରେ କିଏ? ଗୋବିନ୍ଦ ହଉଛନ୍ତି କିଏ? ଗୋବିନ୍ଦ ହଉଛନ୍ତି କୃଷ୍ଣ। ଆହା କି ନନ୍ଦ କୋଳେ ଗୋବିନ୍ଦ, ବୁଝିଲେ? ନନ୍ଦ ଉତ୍ସବ ଦିନ ଆଜି ହେଉଛି ସେଇ ନନ୍ଦ ଉତ୍ସବ। ଆଉ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ଆଉ ନନ୍ଦୋତ୍ସବ, ବୁଝିଲେ? ଏଇ ଦୁଇଟା ଜିନିଷ ଦେଖନ୍ତୁ, ବୁଝିଲେ? ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ଗୋଟେ ଜିନିଷ, ଗୋଟେ କଥା। ଆଉ ଗୋଟେ କଥା ରହିଲା ନନ୍ଦ ଉତ୍ସବ। ନନ୍ଦ କିଏ? ସେ ନନ୍ଦ କିଏ? ସେ ଜାଣିଛନ୍ତି? ନନ୍ଦ ମହାରାଜ ମୁଁ ଜାଣିଛନ୍ତି ଆପଣମାନେ? ନନ୍ଦ ମହାରାଜ ହେଉଛନ୍ତି କଂସ ମହାରାଜଙ୍କର ଗୋଟେ ପରଦ ରାଜ୍ୟର ରାଜା, ନାଇଁ କି? ସେ ବର୍ଷକୂଳରେ ଆବିର୍ଭାବ ହେଇଥିଲେ ନନ୍ଦ। ଆଉ ନନ୍ଦ ହେଉଛନ୍ତି ଜଣେ ପାୱାରଫୁଲ ଶକ୍ତିଶାଳୀ ଦେବତା। ଭଗବାନଙ୍କ ଲୀଳାରେ ଯୋଉମାନେ ଯୋଗ ଦେଇଛନ୍ତି, ପରମ ପୁରୁଷ ଭଗବାନଙ୍କ ଲୀଳାରେ ଯୋଉମାନେ ଯୋଗ ଦେଇଛନ୍ତି ସମସ୍ତେ ହେଉଛନ୍ତି ଦେବତା, ବୁଝିଲେ? ଭଗବାନ ଲୀଳାରେ ଯେତେ ବ୍ୟକ୍ତି ଯୋଗ ଦେଇଛନ୍ତି, ଯେତେ ବ୍ୟକ୍ତି ଅଂଶଗ୍ରହଣ କରିଛନ୍ତି ସମସ୍ତେ ହେଉଛନ୍ତି ଦେବତା। ନନ୍ଦ ବି ହେଉଛନ୍ତି ଏକଦମ ପାୱାରଫୁଲ, শক্তিশালী সেপাই তো ভগবান তাকে পিতা হিসাবে গ্রহণ করছেন না সেতে শক্তিশালী ভক্ত নহলে পাওয়ারফুল ভক্ত নহলে ভগবান কাই পিতা হিসাবে গ্রহণ করতে বুঝলি নন্দ যশ তাকে ভগবান পিতা মাতা হিসাবে গ্রহণ করছেন না নাই দেবকী বসুদেবকে পিতা মাতা হিসাবে গ্রহণ করছেন না নাই নাকি ভগবান তো কতটা পিতা মাতা কতটা পিতা মাতা কৃষ্ণকর বলে কৃষ্ণ কৃপার কৃষ্ণকর অনেক পিতা মাতা আছে দুই নহ না চারি দুই পিতা মাতা বি নহ চারি পিতা মাতা বি কৃষ্ণকর অনেক পিতা মাতা আছে দশরথ কম পিতা পিতা নহ কৌশলা কম মাতা নহতি কি না নাই কেমতি কহিল দুই চারি ভগবানের অনেক অবতার অছি ভগবানের অনেক পিতা মাতা আছে আর সে পিতা মাতা হচ্ছেন কো মানে না এই ভক্ত মানে ভগবানের যে প্রিয় ভক্ত হব সে অবস্থা পিতা মাতা প্রিয় ভক্ত মানে কে পিতা মাতা বুঝলি ভক্ত সাধারণ জানিতে না নাই সে বহুত ভজন ভজন লিখিছেন রচনা করছেন ভকত নিমন্তে তোর শঙ্খ চক্র চিহ্ন এটা তো ভকত নিমন্ত ভকত তো পিতা মাতা ভকত তো বন্ধু ভকত নিমন্তে তোর নাম উপাস বুঝলে ভকত নিমতে ভগবান নাম কন হলা কৃপা সিন্ধু কৃপা সিন্ধুর অর্থ কন কৃপার স্বাগত মু সিন্ধু কে আপনার স্বাগত কে এই কারণ ঠিক আছে যে কৃপা কহিলে কন বুঝছ কৃপা কহিলে কন বুঝছ কৃপা কলে এ বুঝতে হবে আপনার যা দরকার তা মিলিগলে সেটা হচ্ছে জনে কৃপা কলা এ না কম আপনার কোন জিনিস কত গুড়ে জিনিস দরকার কারণ ভৌতিক ব্রহ্মাণ্ড যে তার জন্মগ্রহণ করছে আমার সব সব জিনিস দরকার হ্যাঁ কাহাকু বহুত ধন দরকার কাহাকু সম্পত্তি ভৌতিক সম্পত্তি দরকার কাহাকু সুন্দর স্ত্রী দরকার কাহাকু সুন্দর পুরুষ দরকার কাহাকু সুন্দর পুয়া ঝিয়া দরকার হ্যাঁ কাহাকু সুন্দর সুন্দর কুকুর বি দরকার কাহাকু সুন্দর সুন্দর গাড়ি ঘোড়া বি দরকার কাহাকু সুন্দর সুন্দর কোঠা বাড়ি বি দরকার এইসব জিনিস তো চাহুছে না 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 চাহু না এইসব জিনিস মিলিগলে আপন ভাবুছেন ভগবান মো প্রতি কৃপা করতে মতো সুন্দর কোঠা বাড়ি দিয়েছেন সুন্দর ব্যাংক ব্যালান্স দিয়েছেন আর সুন্দর স্ত্রী উপভোগ করিয়া দিয়েছেন সুন্দর পুয় ঝিও দিয়েছেন হ্যাঁ বুঝলি আর সুন্দর কুকুর বি ঘরে রক্ষা সেবা করিয়া দিয়েছেন এইটা আপনার ভাবছেন ভগবান মো প্রতি কৃপা এইসব কৃপা এ ভাবছেন না নাই না কৃপা কোন ভাবছেন কোন বলে ভাবছেন প্রভু এ ভাবছেন এইটা প্রকৃত বাস্তবিক কৃপা নুহেন ভগবান বাস্তবিক কৃপা হচ্ছে যে সদ্গুরু গ্রহণ করিকি ভগবত সেবারে তাঙ্কর দৈনন্দিন জীবনকু বিনিযোগ করিবার বুঝিপারলে কৃষ্ণ কৃপা কহিলে কোন কৃষ্ণ জানিব কৃষ্ণ জানিব
ପଦାଶ୍ରୟ କରି ବୁଝିଲେ ସଦ୍ଗୁରୁଙ୍କର ପଦାଶ୍ରୟ କରି ତାର ଦୈନନ୍ଦିନ ଜୀବନକୁ ଭଗବତ ସେବାରେ ବିନିଯୋଗ କରିପାରେ କରିପାରେ
ତାହେଲେ ସେ ଭଗବାନ କୃଷ୍ଣଙ୍କର କୃପା ପ୍ରାପ୍ତ ସେ ଯଦି ଭଗବାନଙ୍କ ସେବା ଦୈନନ୍ଦିନ ଜୀବନରେ କରିପାରୁ ନାହିଁ ସେ ଭଗବାନଙ୍କ କୃପାକୁ ପାଇ ପାଇଲା ପାଇଲା କି ପାଇଲା ହେଲେ ବାପା ମା ତମକୁ ଜନ୍ମ ଦେଇଛନ୍ତି ତମେ ଯଦି ବାପା ମାଙ୍କର ସେବା କରିପାରିଲ ନାହିଁ ବାପା ମା ଅସନ୍ତୁଷ୍ଟ ହେଇକି ବୁଢା ବୁଢ଼ି ହେଇକି ମରିଗଲେ ଟିକେ ବି ଏତେ ପାଠ ପାଠ ସାଠ ପଢେଇଲେ ଏତେ ବଡ ମଣିଷ କଲେ ବହୁତ କଷ୍ଟ ସହିଛନ୍ତି ମୁଁ ତମକୁ ଅବସର କରିବାରେ ତାଙ୍କୁ ତମେ ପଚାରିଲନେ ସ୍ତ୍ରୀ ବୁଦ୍ଧିରେ ପଡିକି ପିଲା ଛୁଆଙ୍କ ସଂସାରରୁ ମଜିକିରି ବାପା ମାଙ୍କୁ ଭୁଲିଗଲ ତାହେଲେ କଣ ଏଇଟା କୃପା ମିଳିବ କି ମିଳିବ କୃପା କଣ ହବ ସେ ଯେମିତି ବାପା ମା ହେଇଥିଲେ ତମେ ତାକୁ ପଚାରିଲନେ ସିଏ ଶରୀର ଛାଡ଼ିଲେ ତମେ ବି ବାପା ମା ତମେ ବି ସେମିତି ତମେ ଯେମିତି କରୁଛ ସେମିତି ପାଇବ ନା ଯିଏ ଯେମିତି କରିଥେ ସେମିତି ପାଇବ ନାହିଁ ନା ଅଲଗା ପାଏ ଆମ୍ବ ଗଛ ଲଗେଇଲେ କଦଳୀ ଫଳିବ କି କଦଳୀ ଫଳିବ ଆମ୍ବ ଫଳିବ ବୁଝିପାରିଲେ ଭଗବାନଙ୍କର କୃପା ପାଇବାକୁ ହେଲେ ସଦ୍ଗୁରୁଙ୍କର କୃପା ହିଁ ଆବଶ୍ୟକ ଗୁରୁ କୃପାତେ କୃଷ୍ଣ ରଥାତେ କୃଷ୍ଣ କୃପାତେ ଗୁରୁ ରଥ ଗୁରୁ ଯେତେବେଳେ କୃପା କରିବେ ସେତେବେଳେ ଜଣେ ଭଗବାନଙ୍କୁ ପାଇପାରିବ ଗୁରୁ କୃପା ବିନା କେହି ଭଗବାନଙ୍କୁ ପାଇପାରିବ ନା ଆଉ ଭଗବାନଙ୍କ କୃପା ବିନା କେହି ଗୁରୁ ବି ପାଇପାରିବ ଭଗବାନ କୃଷ୍ଣ ଯଦି କୃପା କରିନାହାନ୍ତି କାହା ଉପରେ ସେ ବି ଗୁରୁ ପାଇବ ଦୁଇଟା ଜିନିଷ କୁହାଯାଉଛି ଗୁରୁ କୃପାରେ ଆପଣ କଣ ପାଇବେ ନା କୃଷ୍ଣଙ୍କୁ ପାଇବେ ଆଉ କୃଷ୍ଣଙ୍କ କୃପାରେ ଆପଣ ଗୁରୁଙ୍କୁ ପାଇବେ ତାକୁ ପୁରା କ୍ଲାରିଫାଇ କରୁନେ ପଚାରି ପଚାରିଲେ କହିବି ପ୍ରଭୁ କେତେ ସମୟ
ବର୍ତ୍ତମାନ କହିବେ ଆପଣ ଦେଖିବେ
ନନ୍ଦ ଉତ୍ସବ କି ସେ ଉତ୍ସବଟା କି କୃଷ୍ଣଙ୍କର ଉତ୍ସବ ନା ସିନା ନନ୍ଦ ନା ଦିଆଗଲା ଯେମିତି କୃଷ୍ଣଙ୍କର ଜନ୍ମ ଉତ୍ସବ ଜନ୍ମାଷ୍ଟମୀ ପାଳନ କରାଗଲା କୃଷ୍ଣଙ୍କର ଜନ୍ମ ଦିନଟା ଆପଣ କାଲି ପାଳନ କଲେ ଆଜି ବି ନନ୍ଦ ଉତ୍ସବ ଆଜି ବି ନନ୍ଦଙ୍କ ଘରେ ଉତ୍ସବ ହେଉଛି ସେଇ କୃଷ୍ଣ ଜନ୍ମାଷ୍ଟମୀ ବି ହେଉଛି ନନ୍ଦଙ୍କ ଘରେ ଯେତେବେଳେ ବସୁଦେବ ଆଣି ନନ୍ଦଙ୍କ ଗୃହରେ କୃଷ୍ଣଙ୍କୁ ଛାଡ଼ିକିରି ଗଲେ କେତେବେଳେ ଛାଡ଼ିକି ଗଲେ ରାତି ରାତି ସବୁ କାମ ହେଇଗଲ ଭଗବାନ ବନେଇଲା ତାପରେ ଯଶୋଦା ମାତା ଜାଣିଲେ ଯଶୋଦା ମାତା ଯେତେବେଳେ ଜାଣିଲେ ଯଶୋଦା ମାତା ଜାଣିନାହାନ୍ତି ତାଙ୍କର ପୁତ୍ର ଜନ୍ମ ହେଇଛି କି କନ୍ୟା ଜନ୍ମ ହେଇଛି ମାନେ ଏତେ ସେ ଗର୍ଭ ଯନ୍ତ୍ରଣାଟାକୁ ଭୋଗ କରିଥିଲେ ଯଶୋଦା ମାତା ସେ ଗର୍ଭ ଯନ୍ତ୍ରଣାରେ ଅତିଶୟ ଗର୍ଭ ଯନ୍ତ୍ରଣାରେ ସେ ମୂର୍ଚ୍ଛିତ ହେଇଥିଲେ ସିଏ ଆଉ ଜାଣିନାହାନ୍ତି ପୁତ୍ର ଜନ୍ମ ହେଇଛି କି କନ୍ୟା ଜନ୍ମ ହେଇଛି ତାପରେ ଯେତେବେଳେ ସେ ଚେତା ଲାଭ କରିଛନ୍ତି ସେତେବେଳେ ସେ ଜାଣିଛନ୍ତି ସେ ପୁତ୍ର ଜନ୍ମ କରିଛନ୍ତି ତାପରେ ସେ ଜାଣିନାହାନ୍ତି ଯେ ପୁତ୍ର ଜନ୍ମ କଲେ ଜଣେ ମୂର୍ଚ୍ଛିତ ବ୍ୟକ୍ତି ଜାଣିପାରିବ କି ଗୋଟେ ମୂର୍ଚ୍ଛିତ ସ୍ତ୍ରୀ ଲୋକ ଗର୍ଭ ଯନ୍ତ୍ରଣା ମୂର୍ଚ୍ଛିତ ହୋଇଯାଇଛି, ସେ ଗୋଟେ ପ୍ରସବ କରିଦେଇଛି, ସେ ଜାଣିପାରିବ କି କ'ଣ ପୁତ୍ର ଜନ୍ମ କଲା କି କନ୍ୟା ଜନ୍ମ କଲା, ପ୍ରସିଦ୍ଧ ଜାଣିପାରିବ? ସେହିପରି ଯଶୁଳା ମାତା ବି ଜାଣିଥିଲା। ତାପରେ ସେ ଜାଣିଲେ ଯେ ପୁତ୍ର ଜନ୍ମ ହେଇଛି। ପୁତ୍ର ଜନ୍ମ ହେଇଗଲେ ସମସ୍ତେ ପ୍ରାୟ ଖୁସି ହୁଅନ୍ତି ନା ନାହିଁ, ନା ଗୋଟିଏ ଭାବନ୍ତି? ପୁତ୍ର ଜନ୍ମ କଲେ ମା ମାନେ ବି ଖୁସି ହୁଅନ୍ତି, ପିତା ବି ଯିଏ ପିତା ସିଏ ବି ଖୁସି ହୁଅନ୍ତି। କେତେକ ସମାଜରେ ଲେଖା ହେଇଛି ଝିଅ ଜନ୍ମ କଲେ କେତେ ପିତା ବି ଦୁଃଖିତ ହୁଅନ୍ତି, କେତେ ମାତା ବି ଦୁଃଖିତ ହୁଅନ୍ତି। ଏଇଟା ବି ଗୋଟେ ଆଶ୍ଚର୍ଯ୍ୟ କଥା, ଏଇଟା ବି ଆଶ୍ଚର୍ଯ୍ୟ କଥା ସମାଜରେ ଦେଖା ଦେଇଛି। ପୁତ୍ର ଜନ୍ମ କଲେ ଖୁସି ହେବେ କିନ୍ତୁ କନ୍ୟା ଜନ୍ମ କଲେ ଦୁଃଖିତ ହେବେ, ଏଇଟା କାରଣ କ'ଣ ସେଇଟା ଆପଣମାନେ ବିଚାର କଲେ ଜାଣିପାରିବେ ଠିକ ହିସାବରେ। କିନ୍ତୁ ପ୍ରକୃତ ବାସ୍ତବିକ ପୁତ୍ର ଜନ୍ମ କଲେ ଯେତିକି ଖୁସି ହେବା କଥା, କନ୍ୟା ଜନ୍ମ କଲେ ସେତିକି ଖୁସି ହେବା କଥା। କାରଣ ସଂସାରଟା ପୁରୁଷ ଆଉ ନାରୀକି ନେଇ ହିଁ ସଂସାର ଗଠନ ଚାଲିଛି, ସଂସାରଟା ପୁରୁଷ ନାରୀକି ନେଇ ଗଠନ ଚାଲିଛି ନା। ଆଉ ଗୋଟେ ସୃଷ୍ଟି ଯଦି ରହିଲା ସଂସାରଟା ଠିକ ହିସାବରେ ଚାଲିବ ନା, ଚାଲିବ କି? ଖାଲି ଯଦି ପୁରୁଷ ପିଲା ଜନ୍ମ ହେବେ ସଂସାର ଚାଲିବ, ତା ଖାଲି ନାରୀ ପିଲା ଜନ୍ମ ହେବେ ସଂସାର ଚାଲିବ? ଆମର ସଂସାରଟା ଡିଷ୍ଟର୍ବ ହେଇଯିବନି ହବ ନା? ପୁରୁଷ ଜନ୍ମ ପୁଅ ଜନ୍ମ ହେଲେ ଯେତିକି ଖୁସି ହେବା କଥା, ଝିଅ ଜନ୍ମ ହେଲେ ସେତିକି ଖୁସି ହେବା କଥା। କିନ୍ତୁ ତା ଭିତରେ ଟିକେ ମନରେ ଟିକେ ଦୁଃଖାବୋଧ ରହୁଛି, ସେମିତି ରଖିବା କଥା ନୁହେଁ। ସେଇଟା ରଖିବା ଦ୍ୱାରା ନିଜର ଅପରାଧ ହେବ, ମନ ଦୁଃଖ କରିବା ଦ୍ୱାରା ଆପଣ ଯେତେ ମନ ଦୁଃଖ କରିବେ ସେତେ ବେଶୀ ଦୁଃଖିତ ହେବେ ସିନା ସୁଖୀ ହେଇଯାଏ। ଆପଣ ମନକୁ ଯେତେ ଦୁଃଖିତ କରିଦେବେ କେବେ ସୁଖୀ ହେବେ, ଦୁଃଖିତ ହିଁ ହେବେ। ସେହିପରି ଯେତେବେଳେ ଯଶୋଦା ମାତା ଜାଣିଲେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହେଇଛି, ତାପରେ ଦାସୀମାନେ ସବୁ ପ୍ରଚାର କରିଦେଲେ, ନନ୍ଦ ମହାରାଜ ଜାଣିଲେ, ନନ୍ଦ ମହାରାଜ ବୋଲି ଖୁସି ହେଇଗଲେ। ଯେତେବେଳେ ପୁତ୍ର ଜନ୍ମ ହେଇଛି ସେ ଏକ ତେଜସ୍ୱୀ ପୁତ୍ର, ଯେତେବେଳେ ଯଶୋଦା ମାତାଙ୍କର ଗର୍ଭରୁ ଜାତ ହେଇଛନ୍ତି ଆଉ ନନ୍ଦଙ୍କର ଅରୁଷରୁ ଜାତ ହେଇଛନ୍ତି, ସେ ତାଙ୍କ ରାଜ୍ୟର ସମସ୍ତ ପ୍ରଜାମାନଙ୍କୁ ଡାକିକି ଏକ ବିରାଟ ଉତ୍ସବ ଆୟୋଜନ କଲେ, ଯେଉଁଟାକି ଆଜି ଆମେମାନେ ମିଶିକିରି ସେଇ ଉତ୍ସବଟାକୁ ଆମେ ପାଳନ କରିବାକୁ ଯାଉଛେ। ଆଉ ନନ୍ଦ ଉତ୍ସବରେ ତାଙ୍କର ଉତ୍ସବରେ ବହୁତ ଆନନ୍ଦ ରହିଥିଲା, କିନ୍ତୁ ଆମେ ଯେଉଁ ଉତ୍ସବ କରୁଛେ ଆମ ଉତ୍ସବରେ ଟିକେ ଆନନ୍ଦ ନାହିଁ। ସିଏ ଉତ୍ସବ କରିଥିଲେ, ତାଙ୍କ ଉତ୍ସବରେ ବହୁତ ଆନନ୍ଦ ହେଉଥିଲା, ଆନନ୍ଦରେ ଭଗବାନଙ୍କ ନାମ କୀର୍ତ୍ତନ କରୁଥିଲେ, ନୃତ୍ୟ କରୁଥିଲେ, ପରସ୍ପର ଭିତରେ ଆଲିଙ୍ଗନ ହେଉଥିଲେ, ଆଉ ବହୁତ ଆନନ୍ଦିତ ହେଇଯାଉଥିଲା। ଭଗବାନ ଯେତେବେଳେ ଆବିର୍ଭାବ ହେଲେ ଧରା ପଡ଼ୁଥିଲେ, ଏ ଧରାପୃଷ୍ଠ ସସ୍ୟଶ୍ୟାମଳା ହେଇଗଲା, ଏ ଧରାପୃଷ୍ଠରେ ଫଳ ଭରି ହେଇଗଲା, ପୁଷ୍ପ ଭରି ହେଇଗଲା, ଏକ ନୂତନ ବସନ୍ତ ପବନର ଆଗମନ ବି ହେଲା ଭଗବାନ ଯେତେବେଳେ ଆବିର୍ଭାବ ହେଲେ ବୋଲେ। କାରଣ ଭଗବାନ ଯେତେବେଳେ ଆବିର୍ଭାବ ହଉଛନ୍ତି ତା ଏ ଧରାପୃଷ୍ଠରେ, ଏ ଧରାପୃଷ୍ଠର ଯେଉଁ ବିଶୃଙ୍ଖଳିତ ଅବସ୍ଥା ଥିବ ଶୃଙ୍ଖଳିତ ଅବସ୍ଥାକୁ ଆସିବ ଆସ୍ତେ ଆସ୍ତେ। ଭଗବାନ ଆବିର୍ଭାବ ହେଲା ମାନେ ସବୁ ଜିନିଷ ଶୃଙ୍ଖଳିତ ହୋଇଯାଏ। ଆଉ ଏଇ ନନ୍ଦ ଉତ୍ସବ ଦିନ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ସଂସ୍ଥାପକ ଆଚାର୍ଯ୍ୟ ଶିଲ ପ୍ରଭୁପାଦ, ଜଗତଗୁରୁ ଶିଲ ପ୍ରଭୁପାଦ 1896 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ। ଆଜି ଆମର ଜଗତଗୁରୁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘର ସଂସ୍ଥାପକ ଆଚାର୍ଯ୍ୟ ভক্তি বেদান্ত প্রভুপাদ মহারাজ এই ধরাপৃষ্ঠকু নন্দোৎসব দিন যেপরি নন্দক কোলকু কৃষ্ণ আসিলে এই ধরাপৃষ্ঠকু সেইপরি আমার জগৎগুরু শ্রীল প্রভুপাদ আসিলে এই নন্দোৎসব দিন সে আপনার ভগবানের অনেক অবতার আছে কৃষ্ণের অনেক অবতার আছে গুণাবতার ভগবান সত্তাবিশ অবতার আছে ভগবান অনেক অবতার নাই গুণাবতার আছে সত্তাবতার ব্যাসদেব হচ্ছেন কন ভগবান সত্তাবেশ অবতার সত্তাবেশ অবতার শক্তি আবেশ ভগবান শক্তিটা ব্যাসদেব আবেশ করেছিল ব্যাসদেব হচ্ছেন ভগবান সত্যাবেশ বুঝলি ভগবান শক্তিটা ব্যাসদেব পাখে পূর্ণ হিসাবে কার্য করছিল সেপাই সত্যাবেশ অবতার বলে ব্যাসদেব কুহযায় ব্যাসদেব হচ্ছেন এই বৈদিক শাস্ত্র রচয়িতা বেদ কুহন্তু ভাগবত কুহন্তু গীতা কুহন্তু অষ্টাদশ পুরাণ কুহন্তু এ সবুর রচয়িতা কি ব্যাসদেব বুঝলি সে ভগবান হইতে এতে বিজ্ঞান কে দিয়ে বুঝলি ভগবান হচ্ছেন ষড় ঐশ্বর্য ষড় ঐশ্বর্য পূর্ণ তাঙ্ক পাখানে যে সব প্রকার ঐশ্বর্য রয়েছে সব প্রকার ঐশ্বর্য যা পাখানে থাকব আমি তাকে ভগবান পূর্ণ হিসাবে সব প্রকার ঐশ্বর্য পূর্ণ হিসাবে যা পাখে থাকে আমি তাকে ভগবান কু প্রভু কুলে কিছু সময় আগুন শিল প্রভুপা চালিশ টঙ্কা নেই কিছু সময় আগুন প্রভু প্রভু আমার প্রেসিডেন্ট পাহসেবা প্রভু কুলে শিল প্রভুপা চালিশ টঙ্কা নেই আমেরিকা গ্রস্ত করেছিল সত্তর বর্ষ বয়সে জল জাহাজ পানি
জাহাজ
ভারতীয় মুদ্রা চালিশ টঙ্কা চালিশ টঙ্কা নেই সে আমেরিকা যাইছিল তাকে আমেরিকার পৌঁছিবা পাই দুই মাস সময় এই যে দুই মাস সময় লাগিছিল সে সমুদ্রে যেতবে যাউছিলে সে সমুদ্রে গোটে ভয়ঙ্কর ঝড় সৃষ্টি হয়েছিল এই দুই মাস যা ভিতরে ভয়ঙ্কর ঝড় সৃষ্টি সে ঝড় সময় ছিল প্রভুপাদ প্রভুপাদ খালি ভগবানের নাম কীর্তন করলে কোন নাম কীর্তন করলে হরে কৃষ্ণ হরে কৃষ্ণ 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 হরে 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 রাম হরে রাম রাম
হরে রাম হরে রাম 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 হরে হরে
হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে
হরে কৃষ্ণ
ସମସ୍ତେ ନାବିକ ମାନେ ଚିନ୍ତା କଲେ ବର୍ତ୍ତମାନ ଆମେ କେହି ସୁରକ୍ଷିତ ଅବସ୍ଥାରେ ରହିବୁ ନା, ଆମେ ସମସ୍ତେ ମୃତ୍ୟୁବରଣ କରିବୁ। ଏଇ ଯୋଉ ଆମର ତୋଫାନ ଝଡ଼ ସମୁଦ୍ରର ଲହଡ଼ି ଆ ଭିତରେ ସେମାନେ ନାବିକ ମାନେ ଭାବିଲେ ଇଏ ଜାହାଜ ସେଠି ବୁଡ଼ିଯିବ, ଆଉ ଏଠି ଆମେ ଜାହାଜରେ ଯେତେ ଲୋକ ଅଛୁ ସମସ୍ତେ ମୃତ୍ୟୁବରଣ କରିବୁ। ଏଇ ଜିନିଷଟା ସେମାନେ ପୁରା ସିଦ୍ଧାନ୍ତ ନେଇଗଲେ, ଆଉ ତାଙ୍କର ଇମର୍ଜେନ୍ସି ଯୋଉ ପ୍ରଚାର ବକ୍ସ ରହିଛି ସେ ପ୍ରଚାର କରିଦେଲେ। ସମସ୍ତେ ଜୀବନ ପ୍ରତି ବର୍ତ୍ତମାନ ବହୁତ ଅସୁବିଧା ଅଛି, ଆପଣ ସତର୍କ ରହିଲେ ବି କିଛି କରିହବନି, ମୃତ୍ୟୁଟା ପୁରା ଅତି ନିକଟରେ ପଳେଇ ଆସୁଛି। ସମସ୍ତେ ତାଙ୍କର ସତର୍କ ବାଣୀ ଦେଇଥିଲେ, କିନ୍ତୁ ଶିଲ ପ୍ରଭୁପା ଶୁଣିଥିଲେ ଏ ଜିନିଷଟା, କିନ୍ତୁ ଭଗବାନ କୃଷ୍ଣଙ୍କ ପ୍ରତି ତାଙ୍କର ଏତେ ବିଶ୍ୱାସ ରହିଛି, ଗୁରୁଦେବଙ୍କ ପ୍ରତି ତାଙ୍କର ଏତେ ନିଷ୍ଠା ଓ ଭକ୍ତି ରହିଛି, ବିଶ୍ୱାସ ରହିଛି। ଗୁରୁଦେବ ସେ ଯୋଉ 70 ବର୍ଷ ବୟସରେ ସେ ଆମେରିକା ଗଲେ କାହିଁକି ଯାଇଥିଲେ, ଶ୍ରୀ ଭଗବାନ କାହିଁକି ଯାଇଥିଲେ ଆମେରିକା, ଭଗବାନଙ୍କର ଦିବ୍ୟ ନାମ ପ୍ରଚାର କରିଥିଲା, କାହା ନିର୍ଦ୍ଦେଶରେ ଯାଇଥିଲେ, ତାଙ୍କର ପରମାରଧ୍ୟ ତମ ଗୋଟେ ଶିଶୁମର ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦଙ୍କର ନିର୍ଦ୍ଦେଶରେ ଯାଇଥିଲେ। ତାଙ୍କର ଗୁରୁଦେବ କହିଥିଲେ ଅଭୟ ତମେ ଯାଅ, ପାଶ୍ଚାତ୍ୟ ଦେଶରେ ଆମର କୃଷ୍ଣ ଚେତନାକୁ ପ୍ରଚାର ପ୍ରସାର କର। ତାଙ୍କ ଗୁରୁଦେବଙ୍କ ନିର୍ଦ୍ଦେଶରେ ଗୁରୁଙ୍କ କୃପାରେ ସେ ପାଶ୍ଚାତ୍ୟ ଯୋଗକୁ ଯାଇଥିଲେ, 70 ବର୍ଷ ବୟସରେ କୃଷ୍ଣ ବିଜ୍ଞାନ କୃଷ୍ଣ ଚେତନା ପ୍ରଚାର ପ୍ରସାର ସତୁରୀ ବର୍ଷର ଲୋକ ତ ଘରୁ ବାହାର ନାହାନ୍ତି, ଆସିଲେ ନଈ ବୋଇଲେ ଦେଖ ଗୁରୁଦେବଙ୍କର କଥାକୁ ପାଠ୍ୟ କରି ସେ ସୁଦୂର ଆମେରିକା ଦଳ କାର୍ଯ୍ୟରେ ଗଲେ, ଆଉ ସେଠି ଯେତେବେଳେ ଏଇ 2 ମାସ ଭିତରେ ସେ ଅତିକ୍ରମ କରୁଛନ୍ତି ସମୁଦ୍ର ମଧ୍ୟରେ ତୋଫାନ ଝଡ଼ ଆସି ସେ ଭଗବାନଙ୍କୁ ଭଗବାନଙ୍କ ନାମ ହିଁ କୀର୍ତ୍ତନ କରିଥିଲେ, ଅଲଗା ଜିନିଷ କିଛି କରିନଥିଲେ। ଆମେ ଯୋଉଟା କୀର୍ତ୍ତନ କଲେ ବର୍ତ୍ତମାନ ଭଗବାନଙ୍କର ନାମ ହିଁ କୀର୍ତ୍ତନ କରିଥିଲେ, ଏଇ ମହାମନ୍ତ୍ର କୀର୍ତ୍ତନ କରିଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ, ଏଇ ନାମଟା କୀର୍ତ୍ତନ କରିଥିଲେ। ଏଇ ନାମ କୀର୍ତ୍ତନ ପ୍ରଭାବରେ ଭଗବାନଙ୍କ ଉପରୁ ଯୋଉ ନାବିକ ଆଉ ଜାହାଜରେ ଥିବା ସଦସ୍ୟମାନେ ଆସନ ମୃତ୍ୟୁକୁ ଅନୁଭବ କରୁଥିଲେ, କିଛି ସମୟ ପରେ ସେମାନେ ସବୁ ସମୁଦ୍ର ଦଳ ନିରବ ହେଇଗଲା, ତୋଫାନ କୁଆଡ଼େ ଉଠିଗଲା। ଦେଖ ଏ ମହ ଶିଲ ପ୍ରଭୁପାଦଙ୍କର ମହାମନ୍ତ୍ର କୀର୍ତ୍ତନରେ କେତେ ଶକ୍ତି ରହିଛି, ସେଇ ମହାମନ୍ତ୍ର କୀର୍ତ୍ତନରେ ସାରା ପୃଥିବୀ ବର୍ତ୍ତମାନ ନାହାନ୍ତି। ଶିଲ ପ୍ରଭୁପାଦଙ୍କର ଏଇ ମହାମନ୍ତ୍ର କୀର୍ତ୍ତନରେ ସାରା ପୃଥିବୀ ଆଜି ନାହାନ୍ତି। ଆମେରିକା ଗଲେ ଏକ ପାର୍କରେ ବସିକି ଖାଲି ସିମ୍ପୁଲ ଗିରିଟେ ଧରିକିରି ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି, ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି, ଆଉ ପ୍ରସାଦ ହିପିମାନଙ୍କୁ ପ୍ରସାଦ ଟିକେ ଟିକେ ଦେଇଛନ୍ତି କୃଷ୍ଣ ପ୍ରସାଦ। କୃଷ୍ଣ ପ୍ରସାଦରେ ଏତେ ଶକ୍ତି ରହିଛି, ଦେଖ ଯୋଉମାନେ ନଷ୍ଟ ଚରିତ୍ର ବ୍ୟକ୍ତି, ନଷ୍ଟ ଚରିତ୍ର ବ୍ୟକ୍ତି ସେ କୃଷ୍ଣ ପ୍ରସାଦ ପାଇ କୃଷ୍ଣଙ୍କର ମହାମନ୍ତ୍ର ଶ୍ରବଣ କରିକି ତାଙ୍କ ଲାଇଟା ପୁରା ଚେଞ୍ଜ କରିକି ସେ ଦେବତା ହେଲେ, ଅସୁର ମାନେ ଅସୁରରୁ ସେଟା ବହୁବା ଅସୁର ମାନଙ୍କୁ ଦେବତା କରିଦେଇଛନ୍ତି। ଏଇଟା ହଉଛି ପ୍ରଭୁପାଦଙ୍କର ଏଇଟା ଗୋଟେ ମ୍ୟାଜିକ, ପ୍ରଭୁପାଦ ମ୍ୟାଜିକ କରିଦେଇଛନ୍ତି। ସବୁ ହିପି ମାନେ କଣ ଅସୁର ମାନେ ନା, ମଦ ମାଂସ ନାରୀ ଉପଭୋଗ କରୁଥିଲେ, ମଦ ମାଂସ ଖାଉଥିଲେ, ମଞ୍ଜି ଖାଉଥିଲେ, କେତେବେଳେ ପରିଷ୍କାର ପରିଚ୍ଛନ୍ନ ନାହିଁ, ବାଳ ତ ବଢିଛି ବଢିଛି, ନଖ ତ ବଢିଛି ବଢିଛି, ଯୋଉଠି ପାର୍କରେ ବଢିଲେ ତ ବଢିଲେ, ଗାଧୁଆ ନାହିଁ ପାଧୁଆ ନାହିଁ କିଛି ନାହିଁ, ଏମିତି ହିପି ମାନେ କଣ କଣ ହିପି ମାନଙ୍କ କାର୍ଯ୍ୟକ୍ରମ, ହିପି ମାନଙ୍କ କାର୍ଯ୍ୟକ୍ରମ କରିବା। ଆଉ ଶିଲ ପ୍ରଭୁବା ଯାଇକିରି ସେଇ ପାର୍କରେ ବସିକି ଗିନିଟେ ଧରିକି ମହାମନ୍ତ୍ର ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ରାମ ହରେ ରାମ, ଏଇ ମହାମନ୍ତ୍ର ହିଁ କୀର୍ତ୍ତନ କରିଛନ୍ତି। এই মহামন্ত্র শ্রবণ করিকি মানে আউ কৃষ্ণ প্রসাদ পাইকি মানে অসুর দেবতা হয়ে যাচ্ছে। গোটে কথা সাধারণ গোটে ছোটিয়া কথা মনে পড়ে, যমরাজ কম করছন্তি, যমরাজঙ্কর দূত মানে বুঝলে কি, যমরাজঙ্কর দূত মানে গোটে জনকে ধরি নেইছেন যমরাজ বুঝলে কি, মা মানে পাটি কর না, তুমি যদি পাটি করিবা কথা কম কইবা বল করদবা করিয়া কম, হ্যাঁ তুমি কথাবার্তা হো আমি বল করদবা যে যেতবে জমালকু জমদূত মানে জন ব্যক্তিকে নিয়ে যাইছেন জমরাজ পাখুকু, জমরাজ দেখিছেন সে ব্যক্তিকে দেখিকি জমরাজ পচারছেন সে ব্যক্তি এলে বাবু তেতে স্বাধীনতা দিয়ে যাচ্ছে পূর্ণ স্বাধীনতা দিয়ে যাচ্ছে তবে স্বর্গ জীব না নরকুর জীব বুঝলি, যমরাজ হচ্ছেন কোন ধর্মরাজ বলে কুয়াছে যমরাজ তাকে সে কেছেন এরে বাবু তুমি স্বর্গকু যাব না নরক সে ব্যক্তি জন কহিলে হে প্রভু মু তো প্রথম থর পাই আপনার দরবার কু আসি আপনার যমদূত মানে প্রথম থর পাই মতে আনছে মু কেমি জানি নরক কেমি আর স্বর্গ কি কেমি মতে সিনা আপন মানে কি যদি স্বর্গ থরে দেখি দিওত কি নরক থরে দেখি দিওত মু সিধা লোক যদি নরক কু যিবি না স্বর্গ কু যিবি, তারপরে যমরাজ কইল না প্রকৃত ঠিক কথা কইছি ব্যক্তিটা বড় কম ঠিক কইছি সে তো যেহেতু দেখি নাই সে কেমি সিদ্ধান্ত নব যে সে স্বর্গ যিব না নরক যিব, তারপরে সে তাঙ্কর মন্ত্রী কি যমরাজঙ্কর মন্ত্রীঙ্ক না কন মনে রাখছ বলিব যমরাজঙ্কর মন্ত্রী হচ্ছন্তি চিত্রগুপ্ত, চিত্রগুপ্ত কহিলে দেখ তুমি ফার্স্ট কাহাকু স্বর্গ দেখিব না নরক দেখিব, মু প্রথমে স্বর্গ দেখি সে ব্যক্তি জন কহিলা চিত্রগুপ্ত কহিলে নেই যা স্বর্গ দেখাই দিও, তারপরে চিত্রগুপ্ত কম কলে সে ব্যক্তি নেইকি স্বর্গ দেখিলে স্বর্গরে কন হয়েছি জগন্নাথ মূর্তি রয়েছে বহুত লোক কম করছেন নন্দা হয়েছেন চিতা দিল করছেন মাড়ি পিছন হরে রাম হরে কৃষ্ণ হয়েকি কীর্তন হয়েকি আনন্দে নাচুছে বুঝলি, তারপরে দেখিলা সে ব্যক্তি দেখিলা যেতর দেখে দেলে এটা স্বর্গ রাজ্য, হ্যাঁ জগন্নাথ অছন্তি, হ্যাঁ আউ সমস্তে ভগবানঙ্କ নাম কীর্তন করছন্তি সমস্তে লাগি পড়ছন্তি কি স্ত্রী লোক কি পুরুষ লোক সব ভগবান সেবা লাগি লাগিছন্তি, হ্যাঁ অন্য তাঙ্কর কিছু চিন্তা নাই অন্য কোনসি চিন্তা করুন না ভগবান সেবা লাগছেন, তারপরে মনে মনে কেমন চিন্তা করি আসিল তারপরে এইটা দেখিলি তারপরে তার সেকেন্ডটা দেখিলা নরকটা কেমিতি এর স্বর্গ দেখিলি চালন্তু আজ্ঞা মতে টিকে নরকটাকে দেখিয়ে দেবে নরকটা কেমিতি, হ্যাঁ স্বর্গরে পুরা উজ্জ্বল আলোক রয়েছে, হ্যাঁ উজ্জ্বল আলোকরে সমস্তে উজ্জ্বলিত উজ্জ্বল আলোকে সমস্ত উজ্জ্বলিত না আমি আলোকরে আলোকিত না নাই না অন্ধারে আলোকিত আমি আলোকরে আলোকিত, হ্যাঁ স্বর্গ রাজ্যটা হচ্ছে আলোক আলোকর রাজ্য বুঝলে, তারপরে চিত্রগুপ্ত মন্দিরে সে ব্যক্তিটি নরক জায়গাকে আসে নরক জায়গায় সেমতি ঝাপসা লাগিয়ে ঝাপসা লাইট রয়েছে ডাইনিং টেবুল পড়ছে, হ্যাঁ টেবুল ଗ୍ଲାସ୍ ରହିଛି, ନାଲି ରଙ୍ଗର ବୋତଲ ରହିଛି, ଚାରିପଟେ ଯାକ ବସିଛନ୍ତି ସବୁ ଭଦ୍ର ବ୍ୟକ୍ତିମାନେ, ପୁରା ଝାପ୍ସା ଲାଗିକି ରହିଛି, ସାଇଡ୍ ଟିକେ ମଡର୍ନ ମ୍ୟୁଜିକ୍ ବାଜୁଛି, ଆଉ ସବୁ ବଢ଼ିଆ ଖରିଆ ସବୁ କଟା ହେଇକିରି ସବୁ ମସଲା ମସଲାରେ ପାଗ ହେଇକି ଥୁଆ ହେଇଛି, ଆଉ ସେଠି ଯେଉଁ ଭଦ୍ର ବ୍ୟକ୍ତିମାନେ ସବୁ ଅଛନ୍ତି ନାଲି ପାଣି ଆଉ ଖରିଆକୁ ପ୍ରେମ କରୁଛନ୍ତି ଦେଖିଲେ, ଆଉ ସୁନ୍ଦର ସୁନ୍ଦର ଝିଅମାନେ ଡ୍ୟାନ୍ସ କରୁଛନ୍ତି ଦେଖି ଦିଆଗଲା, ତାପରେ ଦେଖି ଦେଇକିରି ଖାନା ପିନା ଆଉ ଉପଭୋଗ ସବୁ ଜିନିଷ ରହିଛି, ଏ ନର୍କଟା ହେଉଛି ସବୁଠୁ ଭଲ ଜିନିଷ, ମନେ ମନେ ଭୁଲିଲା, ତାକୁ ଚିତ୍ରଭୁକ୍ତ ନେଲେ ଜମା ପାଖକୁ ନେଇଗଲେ, ଜମା ପାଖକୁ ଯେତେବେଳେ ନେଇଗଲେ ଯମରାଜ ପଚାରିଲେ, ଏ ରେ ବାବୁ ତୁ ସ୍ୱର୍ଗକୁ ଯିବୁ ନା ନର୍କକୁ ଯିବୁ, ତତେ ସ୍ୱାଧୀନତା ଦିଆଯାଇଛି, ନା ନାଇଁ ମୁଁ ନର୍କକୁ ଯିବି, ନର୍କରେ ବହୁତ ଆନନ୍ଦ ଅଛି, ସ୍ୱର୍ଗକୁ ଯିବାକୁ ସେ ଚାହିଁଲା ନର୍କକୁ ନେଲି, ନର୍କକୁ ନେଇ ନେଇ ଯେତେବେଳେ ତାକୁ ତେଲ କଡ଼େଇରେ ପକେଇଲେ ସେ କମ୍ପ୍ଲେନ୍ କଲା, ମତେ ତ ଦେଖେଇଲ ନର୍କ ଏମିତିଆ ହେଲି, ଟେବୁଲ ଚେୟାରରେ ବସିକିରି ନାଲି ପାଣି ପିଇବା ନର୍କ ଦେଖେଇଲ, ଏଇଟାରେ କଣ ପକେଇଲାଣି, ନା ସେଇଟା ତେଲରେ ଦେଖା ହେଇଥିଲା, ସେଇ ଜିନିଷ କଲେ ଏ ଜିନିଷ ହୁଏ ବୁଝିଲେ କି, ତମେ ତ ସେଇଟାକୁ ଚାହିଁଲ ନିଜେ ବାଛିଲ, ମୁଁ କଣ କରିବି, ତମେ ତ ସ୍ୱର୍ଗ ରାଜ୍ୟକୁ ଯିବାକୁ ଚାହିଁଲ, ସ୍ୱର୍ଗ ରାଜ୍ୟ ଦେଖେଇ ଦିଆଗଲା, ସ୍ୱର୍ଗ ରାଜ୍ୟରେ ଭଗବାନ ଥିବେ, ଭଗବାନଙ୍କର ଭକ୍ତମାନେ ଥିବେ, ଭକ୍ତମାନଙ୍କ ନାମ କୀର୍ତ୍ତନ ଚାଲିଥିବ ବୁଝିଲେ, ସ୍ୱର୍ଗ ରାଜ୍ୟକୁ ଯିବାକୁ ଚାହିଁଲ, ତମେ ସେଇଟାକୁ ନିଜେ ବାଛି ନେଲ, ଆଉ ମୁଁ କଣ କରିବି, ତମେ ମତେ ମୋ ପାଖରେ କମ୍ପ୍ଲେନ୍ କର, ଆଉ ତମେ ଏତେ ତମେ ଯୋଉଟାକୁ ବାଛି ନେଇଛ ତା ହିଁ କର, କାରଣ ଜୀବକୁ ସ୍ୱାଧୀନ ଦିଆଯାଇଛି, ସେ ଯୋଉ କର୍ମ କରିବ ସେ ଅନୁସାରେ ଫଳଟା ପାଇଛି ବୁଝିଲେ, ଆମକୁ ସେମିତି ଭଗବାନ ସବୁ ପ୍ରକାର ସ୍ୱାଧୀନତା ଦେଇଛନ୍ତି, ଆମେ ଯଦି ସ୍ୱାଧୀନତାକୁ ଅପଚୟ କରିଦେଲେ ସ୍ୱର୍ଗ ଆଡ଼କୁ ଯିବା ପାଇଁ କାର୍ଯ୍ୟ ନ କରିକିରି ନର୍କ ଆଡ଼କୁ ଯିବା ପାଇଁ କାର୍ଯ୍ୟ କଲେ ନର୍କକୁ ଯିବା, ସ୍ୱର୍ଗ ଆଡ଼କୁ ଯିବା ପାଇଁ କାର୍ଯ୍ୟ କଲେ ଶ୍ରୀ ପ୍ରଭୁପାଦଙ୍କର ପାଦାଶ୍ରୟ କରିବା, ଶ୍ରୀ ପ୍ରଭୁପାଦଙ୍କର ପାଦାଶ୍ରୟ କରିକିରି ଆମେ ଭଗବାନଙ୍କୁ ସେବାରେ ଲାଗିବା, ଦେଖ ପାଚାର ଜଗତରେ ଶ୍ରୀ ପ୍ରଭୁପାଦ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରି ସାରା ପୃଥିବୀକୁ ପରିବର୍ତ୍ତନ ଦେଇଛନ୍ତି, ତାଙ୍କର କୃପାରୁ ଆମର ହିଁ ଆମେ ବି ନର୍କ ସ୍ଥିତିରେ ଥିଲୁ, ତାଙ୍କର ଶ୍ରୀ ପ୍ରଭୁପାଦଙ୍କ କୃପାରୁ ଆମେ ବି ନର୍କ ସ୍ଥିତିରୁ ଉଦ୍ଧାର ପାଉଛୁ, ତାଙ୍କର ନିର୍ଦ୍ଦେଶରେ ଆମେ କାର୍ଯ୍ୟ କରିବା, ଆଉ ଯେଉଁମାନେ ଭଗବତ ସେବା କରନ୍ତି, ଭଗବାନଙ୍କ ସେବା କରନ୍ତି, ଭଗବାନଙ୍କ ନାମ କୀର୍ତ୍ତନ କରନ୍ତି, କାଳେ ମନ ବାକ୍ୟରେ ଗୁରୁ ପାଦଶ୍ରୟ କରିକି ଭଗବାନ ସେବାରେ ନିଜକୁ ନିୟୋଜିତ କରିଥାନ୍ତି, ସେ ସ୍ୱର୍ଗ ରାଜାରେ ହିଁ ଥାଏ, ଏଇ ଜିନିଷ ଛାଡ଼ିକି ଯାହା ଯାହା କରନ୍ତି ସବୁ ନର୍କ ସ୍ଥିତିରେ ରହନ୍ତି ବୁଝିଲେ, ଆଉ ଶ୍ରୀ ପ୍ରଭୁପାଦ କହୁଥିଲେ 108ଟା ମନ୍ଦିରର ପ୍ରତିଷ୍ଠାତା ଆଚାର୍ଯ୍ୟ ଅଟନ୍ତି ଶ୍ରୀ ପ୍ରଭୁପାଦ, ତାଙ୍କର ତାଙ୍କରି କୃପାରୁ ଦେଖନ୍ତୁ 40 ଟଙ୍କା ନେଇକି ସେ ଯାଇଥିଲେ, ଆଜିକାଲି 40 ଟଙ୍କାରେ କିଛି ହେଉଛି ନା, 40 ଟଙ୍କାରେ କ'ଣ ହବ, 40 ଟଙ୍କା ଶ୍ରୀ ପ୍ରଭୁପାଦ ଯେଉଁ ନେଇକି ଯାଇଥିଲେ ଆମେରିକା, ସେ 40 ଟଙ୍କା ପୁଣି ଫେରେଇ ଆଣିଥିଲେ, ସେ 40 ଟଙ୍କା ଆମେରିକାରେ ଚଳିବ ଆମେରିକାରେ, ଆମର ଇଣ୍ଡିଆନ୍ କଏନ୍ ସେଠି ଚଳିବ କି, ଇଣ୍ଡିଆନ୍ କଏନ୍ଟା କେଉଁଠି ଚଳିବ, ଇଣ୍ଡିଆରେ ଚଳିବ, ସେଇ ଯେତେବେଳେ 5-10 ହିପି ମାନେ ପରିବର୍ତ୍ତନ ହେଇକିରି ଯେତେବେଳେ ଭାରତକୁ ଆସିଲେ ଶ୍ରୀ ପ୍ରଭୁପାଦଙ୍କ ସହିତ ବୃନ୍ଦାବନ ଧାମ ଯେତେବେଳେ ଆସିଲେ ଶ୍ରୀ ପ୍ରଭୁପାଦଙ୍କ ସହିତ ଭକ୍ତମାନେ ହିପି ମାନେ ଆସିଲେ ପୁରା ଅସୁରରୁ ଦେବତା ହେଇକି ଶ୍ରୀ ପ୍ରଭୁପାଦଙ୍କ ସେ ଜାଣିଥିଲାଟାକୁ ସେଇ ଭକ୍ତମାନଙ୍କ ବିଚାରରେ ଖର୍ଚ୍ଚ କରିଛନ୍ତି ତାଙ୍କ ପାଖରେ ଯୋଉ 400 ଥିଲା ସେ 400 ସେ ଭକ୍ତମାନଙ୍କ ବିଚାରରେ ଖର୍ଚ୍ଚ କରିଛନ୍ତି ଭଗବାନଙ୍କ କୃପାରୁ ମୋର ପରମ ଆରାଧ୍ୟ ତମ ହୃଦୟ ଶିଲ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ପୃଥିବୀର ଏକ ବରିଷ୍ଠ ପ୍ରଭୁପାଦଙ୍କର ଶିଷ୍ୟ ଥିଲେ ଆମ ପରମାରଣ ଗୌରବଙ୍କ ସ୍ୱାମୀ ଗୁରୁ ମହାରାଜ ପୃଥିବୀର ମଧ୍ୟ ସର୍ବଶ୍ରେଷ୍ଠ ଶ୍ରେଷ୍ଠ ଶିଷ୍ୟ ଥିଲେ ପ୍ରଭୁପାଦଙ୍କ କୃପାରୁ ମୋର ପରମାରଥ ତମ ଗୁରୁଦେବ ଶ୍ରୀଶ୍ରୀମଦ ଗୌରବଙ୍କ ସ୍ୱାମୀ ଗୁରୁ ମହାରାଜ ଶ୍ରୀଶ୍ରୀମଦ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ସାରା ପୃଥିବୀରେ କୃଷ୍ଣ ଚେତନାକୁ ପ୍ରଚାର ପ୍ରସାର କରିବାରେ ସଫଳତା ଅର୍ଜନ କରିଛନ୍ତି ମୁଁ ଶୁଣିଛି ଭକ୍ତମାନଙ୍କ ପାଖରୁ ଶ୍ରୀ ପ୍ରଭୁପାଦ ସାରା ପୃଥିବୀକୁ ବାରଥର ଭ୍ରମଣ କରିକି କୃଷ୍ଣ ଚେତନାକୁ ପ୍ରଚାର ପ୍ରସାର କରିଥିଲେ ତାଙ୍କର ଶିଷ୍ୟ ଶ୍ରୀଶ୍ରୀମଦ ଗୌରଗୋବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ ସାରା ପୃଥିବୀକୁ 14 ପରିକ୍ରମା ଶ୍ରୀ କୃଷ୍ଣ ଚେତନା ପ୍ରଚାର ପ୍ରସାର କରିଥିଲେ ଆଉ ତାଙ୍କର ପ୍ରିୟ ଶିଷ୍ୟ ଶ୍ରୀଶ୍ରୀମଦ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ଆପଣମାନେ ଜାଣିଥିବେ ତାଙ୍କର କର୍ମୀ ଜଗତର ନାମ ଥିଲା କିଭି ସିଂ ସେ ସାରା ବିଶ୍ୱରେ ଏକ ବିଶ୍ୱରେ ଯେତେ ବୈଜ୍ଞାନିକ ମାନେ ଥିଲେ ବୈଜ୍ଞାନିକ ମାନଙ୍କର ଲିଗାଲ ଆଡଭାଇଜର ଥିଲେ ତାଙ୍କର ଗୁରୁଙ୍କର କୃପାରୁ ଶ୍ରୀ ପ୍ରଭୁପାଦଙ୍କ କୃପାରୁ କୃଷ୍ଣ ଚେତନାକୁ ବୈଜ୍ଞାନିକ ଭିତ୍ତିରେ ସାରା ପୃଥିବୀରେ ସେ ପ୍ରଚାର ପ୍ରସାର କରିଛନ୍ତି ତାଙ୍କର ଯିଏ ପୁସ୍ତକ ଅଧ୍ୟୟନ କରୁଥିବେ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜଙ୍କର ଯିଏ ପୁସ୍ତକ ଅଧ୍ୟୟନ କରୁଥିବେ କି ଯିଏ ତାଙ୍କର ସ୍ପିଚ୍ ଲେକ୍ଚର ଶୁଣୁଥିବେ ନିଶ୍ଚିନ୍ତ ହିସାବରେ ତାଙ୍କର ମନ ଶରୀର ଉପରେ ତାଙ୍କର ଲେକ୍ଚର କଥା ସବୁ ପ୍ରଭାବ ପଡ଼ିଥିବ ତାଙ୍କର ଆମର ପ୍ରଭୁପାଦଙ୍କର କଥା ତାଙ୍କ ଶିଷ୍ୟମାନଙ୍କର ପ୍ରିୟ ଶିଷ୍ୟମାନଙ୍କର କଥା ସାରା ବିଶ୍ୱକୁ ଆଜି କୃଷ୍ଣ ଚେତନାରେ ଉଦ୍ଭାସିତ କରିଛି ଯାହାଫଳରେ କି ଶ୍ରୀ ପ୍ରଭୁପାଦଙ୍କ କୃପାରୁ ଆମେ ଆଜି ସମସ୍ତେ ଏଠି ଏକାଠି ହେଇପାରିଛେ ନହେଲେ ପ୍ରଭୁପାଦଙ୍କର କୃପା ନଥିଲେ ଆମେ କେବେ ହେଲେ ଏଠି ଏକାଠି ହେଇପାରିବୁ ତାଙ୍କ କୃପାରେ ଆମେ ଗୁରୁଙ୍କ କୃପା ପାଉଛେ କୃଷ୍ଣଙ୍କ କୃପା ପାଉଛେ ଅନେକ ଭକ୍ତ ଅଛନ୍ତି କହିବା ପାଇଁ ମୁଁ ମୋର ବକ୍ତବ୍ୟ ସାଙ୍ଗ କରିବା ପୂର୍ବରୁ ମୁଁ ଅନୁରୋଧ କରୁଛି 2 ପ୍ରଭୁପାଦଙ୍କ କୀର୍ତ୍ତନ କରିବା
ପ୍ରଭୁ ପାଦ
भगवत शिष्य गौरविंद गोस्वामी गुरु महाराज के अंतरराष्ट्रीय कृष्ण भावना संघ संस्थापक आचार्य नित्यानंद भविष्यम विष्णु पाद परमहंस परिवार अष्टपद शिष्य अरविंद भक्ति वेदांत स्वामी प्रभुपाद महाराज विजय श्री प्रभुपाद शुभाभिभाव उत्सव विजय नंद उत्सव विजय समस्त भक्त वृंद विजय समस्त भक्त वृंद विजय
जय श्रीपाद प्रसन्नाथ महाराज कहती बर्तमान आम अनुरोध करवा श्रीपाद विशाल प्रभु को सी किसी प्रभुपाल गुणावल कीर्तन कर
पुरुषोत्तम श्री कृष्णचंद्र ଆବିର୍ଭାବର ଦ୍ୱିତୀୟ ଦିବସ କାରଣ ଯେତେବେଳେ ବସୁଦେବ ନନ୍ଦରାଜଙ୍କ ଗୃହରେ କୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ଥୋଇଦେଇ କନ୍ୟାଙ୍କୁ ନେଇଯାଇଥିଲେ ତା ଥିଲା ରାତି କାଲିର ରାତି ଥିଲା ସେ ସମୟରେ ଯଶୋଦା ମାତା ଅଚେତନ ଅବସ୍ଥାରେ ଥିଲେ ଯାହା ଖୁବ୍ ଆମର ପ୍ରସାଦ କହୁଥିଲେ ସେ ବିଷୟରେ ମୁଁ କହୁନି କିଛି ତେଣୁ ସେ ଯଶୋଦା ମାତା ଜାଣିନାହାନ୍ତି ଯେ ତାଙ୍କର ବାସ୍ତବରେ ପୁତ୍ର କନ୍ୟା ହେଇଛି ତେଣୁ ଯୋଗମାୟାଙ୍କ ପ୍ରଭାବ ବଳରେ ନନ୍ଦ ଗୋପପୁରର ସମସ୍ତ ଅଧିବାସୀ ସାହିତ ହୋଇଯାଇଥିଲେ ମୃଦୁମୃଦ ବର୍ଷା ହଉଥିଲା ସେଭଳି ମଥୁରାରେ ମଧ୍ୟ ସେଇଭଳି ଅବସ୍ଥା ସୃଷ୍ଟି ହେଇଥିଲା ମୃଦୁମୃଦ ବର୍ଷା ପବନ ଧୀରେ ଭଗବାନ ଆବିର୍ଭାବ ହୋଇଛନ୍ତି ପବିତ୍ର ରୋହିଣୀ ନକ୍ଷତ୍ର ଯୋଗ ଦିବ୍ୟ ପରିବେଶ ତେଣୁ ବାତାବରଣ ସମ୍ପୂର୍ଣ୍ଣ ରୂପେ ପ୍ରକୃତି ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କୁ ସ୍ୱାଗତ ଜଣାଇଛି ପ୍ରଫୁଲ୍ଲିତ ହେଇଯାଇଛି ଏ ଯୋଗମାୟାଙ୍କ ବ୍ୟବସ୍ଥା ଅନୁସାରେ ଏଭଳି ସମସ୍ତେ ସାହିତ ହୋଇଯାଇଛନ୍ତି ବସୁଦେବ ବିନା ବାଧାରେ ତାଙ୍କର ଏ କାର୍ଯ୍ୟ ସୁଚାରୁ ରୂପେ କରିପାରିଛନ୍ତି ସେଥିରେ ରାତିରେ ନନ୍ଦ ବା ଯଶୋଦା କେହି ଜାଣନ୍ତି ଯେ ସେମାନଙ୍କର କଣ ସନ୍ତାନ ହେଇଛି ଭୋର ସମୟରେ ସେମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କର ପୁତ୍ରଟିଏ ହେଇଛି ତେଣୁ ନନ୍ଦ ମହାରାଜା ତାଙ୍କର ସମସ୍ତ ବୟା ମାନଙ୍କୁ ନେଇ ଏକ ମହା ମହା ଉତ୍ସବର ଆୟୋଜନ ନନ୍ଦ ଉତ୍ସବ ଯାହାକୁ ଆମେ କହୁଛନ୍ତି କାରଣ ନନ୍ଦ ମହାରାଜଙ୍କର ଆଗକୁ କୌଣସି ପୁତ୍ର ନଥିଲା ସେ ଅପୁତ୍ରିକ ଥିଲେ ତେଣୁ ସେ ସଦା ସର୍ବଦା ଦୁଃଖୀ ହଉଥିଲେ ଯଦିଓ ସେ କଂସ ମହାରାଜଙ୍କର ଜଣେ ରାଜା ଥିଲେ ତାଙ୍କର ଐଶ୍ୱର୍ଯ୍ୟରେ କମ୍ କିଛି ନଥିଲା ତଥାପି ସେ ସବୁ ସମୟରେ ଠିକ ନଥିଲେ ପୁତ୍ରଟିଏ ସୁଦ୍ଧା ଅନେକ ବ୍ରତ ଉପବାସ କରିଛନ୍ତି ତଥାପି ତାଙ୍କର ଗୋଟିଏ ତେଣୁ ଯଶୋମତୀ ମାତା ବସୁଦେଲେ ନନ୍ଦ ମହାରାଜଙ୍କୁ କହିଲେ ଆମେ ତ ସବୁ ବ୍ରତ ଉପବାସ କଲେ ଆମର କିଛି ସନ୍ତାନ ହେଲେ ନାହିଁ ତେଣୁ ଆମେ ଦ୍ୱାଦଶୀ ବ୍ରତ ପାଳନ କରିବା ଦ୍ୱାଦଶୀ ବ୍ରତ କହିଲେ ଆମର ଏକାଦଶୀ ପରେ ଯୋଉ ଦ୍ୱାଦଶୀ ଆମେ ପାଳନ କରୁଛି ଆମେ ଯୋଉ ସାଧାରଣତଃ ଯୋଉ ବୈଷ୍ଣବ ମାନେ ଯୋଉ ଏକାଦଶୀ ପାଳନ କରୁଛନ୍ତି ସେମାନେ ପ୍ରାୟ ଦ୍ୱାଦଶୀରେ ଆମେ କହିଥାନ୍ତି ଆମେ ଦେଖିଥାଏ ଏକାଦଶୀ ଯୋଉ ଦୁଇ ଦିନ ହୋଇଥାଏ ସ୍ନାତ ମତରେ ଆଉ ବୈଷ୍ଣବ ମତରେ ସାଧାରଣ ଲୋକମାନେ ଗୋଟେ ଦିନ କହିଥାନ୍ତି ବୈଷ୍ଣବ ମାନେ ଯୋଉ ଦିନ କରିଥାନ୍ତି ପ୍ରାୟ ସେଦିନ ଦ୍ୱାଦଶୀ ଥାଏ ଏକାଦଶୀ କିଛି କିଛି ଥାଏ ପ୍ରାୟ ଦ୍ୱାଦଶୀ ଥାଏ ସେଦିନ ଏକାଦଶୀ ବ୍ରତକୁ ପାଳନ କରେ ଏଇ ଦ୍ୱାଦଶୀ ବ୍ରତକୁ ଏକାଦଶୀ ହିସାବରେ ତାର ବହୁ ମହା ମହା ଫଳ ମିଳିଥାଏ ତେଣୁ ଯଶୋମତୀଙ୍କର ଏଇଭଳି ଏକାଦଶୀ ପ୍ରାପ୍ତ ହେବା ପରେ ନନ୍ଦ ମହାରାଜା ସେ ରାଜି ହେଇକି ଉଭୟ ଦ୍ୱାଦଶୀ ବ୍ରତ ଅନୁଷ୍ଠାନ କରେ ଏଇ ଦ୍ୱାଦଶୀ ବ୍ରତ ଅନୁଷ୍ଠାନ କରିବା ଦ୍ୱାରା ସେମାନେ ଏଇ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ରୂପେ ପାଇଛନ୍ତି ଦ୍ୱାଦଶୀ ବ୍ରତ ଅର୍ଥ ଏକାଦଶୀ କହିଲେ ଭଗବାନ ବିଷ୍ଣୁଙ୍କ ବିଦ୍ୟା ଅର୍ଥ ଏଇ ବ୍ରତ ବିଷ୍ଣୁ ପୂଜା ତେଣୁ ସେମାନେ ଏଇ કૃષ્ણચંદ્ર પુરુષોત્તમ સ્વરૂપે અપાયો છે. એથી બહુ પ્રસન્ન હોય એટલે જો તાંકર સંતાન નથી એટલે પોતે પુત્ર પાડે તેનું છે મહા આડંબર ઉત્સવ હોય એટલે નંદ ઉત્સવ કહું છે. જ્યાંકે આજે ભારતરે અનેક ગુડીએ કુસંસ્કાર આવ નાસ્તિક વાત વિસ્તારિત અવસ્થાને ચિરાશુદ્ધ કહે પ્રત્યેક હિન્દુ પરિવારે જન્માષ્ટમી બા નંદોત્સવ એસવ પાળન કરુછે. તેણુ યાર વિશેષ ગુરુત્વ રહીછ સેભળી આજર એ જો પવિત્ર તિથિ નંદોત્સવ તિથિ એ તિથિરે આમ ઇસ્કનર જે કે પ્રતિષ્ઠાતા આચાર્ય અભયચરણારવિંદ ભક્તિગતાન સ્વામી પ્રભુપા જાનકર બાલ્ય નામ થિલા અભયચરણ તાપરે ભગવાનનો જીવની લીલા બહુ વિસ્તાર ભાવરે અછિ અમે સહિત કિછ વર્ણના કરિપારિવા નહીં સંક્ષિપ્ત ભાવરે કિછ અમે વર્ણના કરિવા સંકલ્પના કાંઈ બહુ ભાવ પુણી હેલા એ સંતાર બહુ સુ કહાણી અછિ. તમ તાંકર બાલ્યર નામ થિલા અભયચર એ તાંકર પિતાનો નામ થિલા ગોરમન દે અને માતાનો નામ થિલા રજની દેવી. ગોરમન દે જણે ગોરીય વૈષ્ણવ થિલે. એ ગોરમન દેવે રજની દેવી કર અનેક ગોરીય કન્યા સંતાન થિલે કિંતુ પુત્ર હોનથિલે કોણસે પુત્ર નથી. તેણુ ସେ ମଧ୍ୟ ନନ୍ଦ ଯଶୋଦାଙ୍କ ଭଳି ସବୁ ସମୟରେ କ୍ଷୀର୍ଣ୍ଣ ରହୁଥିଲେ. ଯେଭଳି ନନ୍ଦ ଯଶୋଦା ଦ୍ୱାଦଶୀ ବ୍ରତ ଅନୁଷ୍ଠାନ କରି ଭଗବାନ କୃଷ୍ଣଚନ୍ଦ୍ରଙ୍କୁ ପ୍ରାପ୍ତ ହେଇ ନନ୍ଦ ଉତ୍ସବ ମନେଇଲେ ବା ନନ୍ଦ ଉତ୍ସବ ଆମେ କହୁଛେ ଉତ୍ସବ କଲେ ସେଇଭଳି ଏଇ ଗୌରମହନ୍ଦେବ ଏଇ ଜନ୍ମାଷ୍ଟମୀ ବ୍ରତ ଆଉ ଏଇ ନନ୍ଦ ଉତ୍ସବ ପାଳନ କରି ସେମାନେ ଏଇ ଅଭୟଚରଣକୁ ପୁତ୍ର ରୂପେ ପ୍ରାପ୍ତ ହେଇପାରିଛନ୍ତି ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ. ଯେହେତୁ ସେ ଗୌଡ଼ିଆ ବୈଷ୍ଣବ ଥିଲେ ତେଣୁ ସେ ତାଙ୍କ ଘରେ ପ୍ରତିବର୍ଷ ଏଇ ଜନ୍ମାଷ୍ଟମୀ ଉତ୍ସବ ତାଙ୍କ ଘରେ ରାଧା କୃଷ୍ଣଙ୍କର ବିଗ୍ରହ ଥିଲା ତାଙ୍କ ନାମ ପବିତ୍ର ଶିଶୁପୁତ୍ର ଅଭୟଚରଣଙ୍କୁ ପାଇଲେ ବାସ୍ତବ ରୂପେ ଗୋଟିଏ ଉତ୍ତମ ପୁତ୍ର ବା ସତ୍ସନ୍ତାନ ପ୍ରାପ୍ତ ହେବାକୁ ହେଲେ ଏ ଯୋଉ ବ୍ରତ ଉପବାସର ଯୋଉ ଭୂମିକା ବହୁତ କିଛି ରହିଅଛି ବିଶେଷ ଗୁରୁତ୍ୱ ରହିଛି. ବ୍ରତ ଉପବାସ ବିନା ସାଧାରଣତଃ ଆମେ ଆମର ଜୀବନଯାତ୍ରା କ୍ଷେତ୍ରରେ ଅଗ୍ରଗତି କରିପାରିବା ନାହିଁ, ଉନ୍ନତି ମାର୍ଗରେ ଅଗ୍ରଗତି କରିପାରିବା ନାହିଁ. ବାସ୍ତବ ମାନବିକ ଭାବରେ ବଞ୍ଚିବାକୁ ହେଲେ କିଭଳି ବଞ୍ଚିବାକୁ ହେବ ସେ ଦିଗରେ ମଧ୍ୟ ଆମେ ଅଗ୍ରଗତି କରିପାରିବା. ବ୍ରତ ଉପବାସ କହିଲେ ଭକ୍ତ ଉପଦେଶ ଉପବାସ କହିଲେ ଭଗବାନଙ୍କ ବିଷୟରେ କିଛି ଉପବାସ କରିବା ବା ଭକ୍ତ କରିବା. ଏ ତିଥିରେ କଣ କରାଯାଇଥାଏ ନା ଭଗବାନଙ୍କୁ ସ୍ମରଣ ଚିନ୍ତନ ଏବଂ ସାଧୁ ସଙ୍ଗରେ ଭଗବାନଙ୍କ ସମ୍ବନ୍ଧୀୟ ଲୀଳା ଭଗବାନଙ୍କ ଗୁଣ କୀର୍ତ୍ତନ ଆଦି ଶ୍ରବଣ କରାଯାଇଥାଏ. ଏସବୁ ଦିନ ଗୁଡ଼ିକରେ ଆମେ ଏକ ଦିବ୍ୟ ପରିବେଶରେ ଏବଂ ଦିବ୍ୟ ଚିନ୍ତା ଏଇଭଳି କ୍ଷେତ୍ରରେ ଆମେ ଅବସ୍ଥାନ କରିଥାଉ. ଶାସ୍ତ୍ରରେ କୁହାଯାଇଛି ଯେ
আর শুদ্ধ শব্দ শুদ্ধি, আহার শুদ্ধি রয়ে আমার যে শব্দ শুদ্ধি শুদ্ধি রয়ে আমার চেতনা চিন্তা এবং শরীর সব কিছু শুদ্ধি হয়ে থাকে আর শুদ্ধি হয়ে থাকে। তেমনি যে ব্রত উপবাস করাযাইথাই এ দিন মানঙ্করে ভগবানঙ্କ ବିଷୟରେ ଶ୍ରବଣ କୀର୍ତ୍ତନ ତାଙ୍କର ସେବା ଶେଷରେ ତାଙ୍କର ପ୍ରସାଦ ପାଇବା ଦ୍ୱାରା ଆମର ମାନସିକ ଚିନ୍ତାଧାରା ଏବଂ ଏ ଯେଉଁ ସ୍ଥୂଳ ଶରୀରଟି ପବିତ୍ର ହୋଇଯାଏ। ତେଣୁ ଗୋଟିଏ ଉତ୍ତମ ଶିଶୁଟିଏ ପାଇବାକୁ ହେଲେ ଏଇଭଳି ଆମର ଶବ୍ଦ ଶୁଦ୍ଧି ହେବା ଦରକାର। ସେଥିପାଇଁ ଦଶବିଧ ସଂସ୍କାର ବ୍ୟବସ୍ଥା ଅଛି, ବ୍ୟବସ୍ଥା ଅଛି। ଏ ଗୋଟିଏ ସଂସ୍କାର ଅଛି ଯୋଉଟାକି ଗର୍ଭଧାନ ସଂସ୍କାର, ଦଶବିଧ ସଂସ୍କାର ଭିତରେ ଏ ଯୋଉ ଗର୍ଭଧାନ ସଂସ୍କାର କହିଲେ କଣ ବୁଝିବା ନା, ଏକ ଉପଯୁକ୍ତ ପରିବେଶ ଭଳି ସୃଷ୍ଟି କରାଯିବ ଯେଉଁଠି ସ୍ୱାମୀ ସ୍ତ୍ରୀ ଉଭୟ ମିଳିତ ହେଲେ ତାଙ୍କ ଠାରୁ ସୁସନ୍ତାନ ବା ମହାପୁରୁଷ କାମନା କରାଯାଇପାରେ। ତେଣୁ ଏହା କିଭଳି ହେବ ନା, ଯଦି ଆମେ ଶୁଦ୍ଧ ପରିବେଶ କିଭଳି ସୃଷ୍ଟି ହେବ ନା, ଯଦି ଆମେ ସେଇଭଳି ଏକ ଶୁଦ୍ଧ ବାତାବରଣରେ ଶୁଦ୍ଧ ଚିନ୍ତନରେ ରହିବା, ଶୁଦ୍ଧ ପବିତ୍ର କାର୍ଯ୍ୟକ୍ରମରେ ନିଯୁକ୍ତ ରହିବା, ତାହେଲେ ଆମର ଗୃହଟି ବା ଆମର ଆବାସଟି ଏକ ପବିତ୍ର ବାତାବରଣ ହେଇ। ସେଥିପାଇଁ ନିହାତି ଆମକୁ ଭଗବାନଙ୍କର ଭକ୍ତ ହେବାକୁ ପଡ଼ିବ ଏବଂ ଭଗବାନଙ୍କ ବିଷୟରେ ସଦାସର୍ବଦା ଚିନ୍ତା କରିବାକୁ ପଡ଼ିବ। ଏହାଦ୍ୱାରା ଏବଂ ତାଙ୍କର ପ୍ରସାଦ ସେବନ କରିବାକୁ ପଡ଼ିବ, ଯାହାଦ୍ୱାରା କି ଆମେ ଜଣେ ଗୃହସ୍ଥର ଗୃହଟି ଏକ ଦିବ୍ୟ ପରିବେଶରେ ପରିଣତ ହେବ। ତେଣୁ ଯେତେବେଳେ ଏଭଳି ଦିବ୍ୟ ପରିବେଶରେ ଉଭୟ ସ୍ତ୍ରୀ ଏବଂ ପୁରୁଷ ପରସ୍ପର ମିଳିତ ହୁଅନ୍ତି ଉତ୍ତମ ସନ୍ତାନ ଉଦ୍ଦେଶ୍ୟରେ, ସେତେବେଳେ ସତ୍ ସନ୍ତାନ ବା ମହାପୁରୁଷ ପ୍ରାପ୍ତି ହେବାର ବହୁ ସମ୍ଭାବନା ରହିଛି। ଗର୍ଭଧାନ ସଂସ୍କାର, ଆଜିକାଲି ଆମେ ସବୁ ସଂସ୍କାର ବ୍ୟବସ୍ଥା ଭୁଲିଗଲେ, ତେଣୁ ଏ ବ୍ରତ ଉପବାସ ତେଣୁ ଏହାର ବିଶେଷ ଗୁରୁତ୍ୱ ରହିଛି। ତେଣୁ ଯେଉଁମାନେ ବାସ୍ତବରେ ପୁତ୍ର ଆଶାୟୀ ସେମାନେ ଏଇଭଳି ବ୍ରତ ଅନୁଷ୍ଠାନ କଲେ ନିଶ୍ଚୟ ସେମାନେ ତାର ସୁଫଳ ପ୍ରାପ୍ତ ହେବେ, ଯାହାକି ଶାସ୍ତ୍ରରେ ପ୍ରମାଣ ଅଛି, ବହୁ ପ୍ରମାଣ ରହିଛି। ଏବେ ବି ଦେଖାଯାଏ ଅନେକ ଲୋକ ଯେଉଁମାନଙ୍କର ପୁତ୍ର ସନ୍ତାନ ନାହାନ୍ତି ସେମାନେ ପ୍ରାୟ ଜନ୍ମାଷ୍ଟମୀ ବ୍ରତ ନନ୍ଦ ଉତ୍ସବ ଆଦି କରିଥାନ୍ତି ବହୁ ଖୁସିରେ, କେମିତି ପୁତ୍ରଟି ପ୍ରାପ୍ତ ହେବେ। ତେଣୁ ଏ ଯେଉଁ ଜନ୍ମାଷ୍ଟମୀ ପବିତ୍ର ତିଥି ଏ ତିଥିରେ ଶ୍ରୀଲ ପ୍ରଭୁପାଦ ଆଦି ଆବିର୍ଭାବ ହୋଇଥିଲେ, ତେଣୁ ପ୍ରଭୁପାଦ କିଭଳି ଏକ ଉତ୍ତମ ଶିଶୁ ଥିଲେ ତାଙ୍କର ବାଲ୍ୟାବସ୍ଥାରୁ ପରିଚୟ ମିଳେ। ପ୍ରଥମେ ଶିଶୁଟି ମାତୃସ୍ତନ ବା ଗୋମାତାର ସ୍ତନ ପାନ କରି ବଞ୍ଚିଥାଏ। ଦୁଇ ତିନି ବର୍ଷ ପରେ ଯେତେବେଳେ ସେ କ୍ଷୀର ଖାଇବା ଛାଡ଼ି ଦିଏ, ତାର ଅନ୍ନ ଖାଇବା ବା ରୁଟି ଡାଲ ଖାଇବାର ସମୟ ଆସିଯାଏ। ତା ପୂର୍ବରୁ ଯେତେବେଳେ ବୋଲି ସେତେବେଳେ ତାକୁ ଦିଆଯାଏ ନାହିଁ। ସେଥିପାଇଁ ଏକ ସଂସ୍କାର ଅଛି ଅନ୍ନପ୍ରାସନ ସଂସ୍କାର, ଦଶବିଧ ସଂସ୍କାର, ଯେଉଁଦିନ ପ୍ରଥମ ହୋଇ ଶିଶୁକୁ କିଛି ଭଗବତ ପ୍ରସାଦ ଅନ୍ନ ପ୍ରସାଦ ତାକୁ ପ୍ରଥମେ ସେବନ କରିବାକୁ ଦିଆଯିବ। ତାପରଠାରୁ ଧୀରେ ଧୀରେ ସେ କ୍ଷୀର ଛାଡ଼ିଦେଲା, ରୁଟି ଡାଲି ଭାତ ଏସବୁ ଟିକେ ଟିକେ ଆସ୍ତେ ଆସ୍ତେ ଖାଏ, ତାକୁ କୁହାଯାଏ ଅନ୍ନ ପ୍ରାସନ ସଂସ୍କାର। ଶ୍ରୀଲ ପ୍ରଭୁପାଦଙ୍କର ଯେତେବେଳେ ଅନ୍ନପ୍ରାସନ ତାର ଅଛି କେତେ ନିର୍ଦ୍ଦିଷ୍ଟ ବୟସ ଭିତରେ ମୋର ସେଟା ପରଫେକ୍ଟ ମନେ ପଡ଼ୁନି, 2-3 ବର୍ଷ ଯେତେବେଳେ ଅନ୍ନପ୍ରାସନ କରାଯାଇଥାଏ ଶ୍ରୀଲ ପ୍ରଭୁପା ଅଭୟଚରଣଙ୍କର ଯେତେବେଳେ ଗୌରମୋହନ ଦେବ ରଜନ ଦେବୀ ତାଙ୍କର ଅନ୍ନପ୍ରାସନ ଉତ୍ସବ କରୁଛନ୍ତି, ଏ ତିଥିରେ ଶିଶୁର ରୁଚି ପରୀକ୍ଷା କରାଯାଇଥାଏ, ବାସ୍ତବରେ ଶିଶୁ କଣ ଚାହୁଁଛି। ସେଇ ତିଥିରେ ତାଙ୍କର ଅଭୟଚରଣଙ୍କର ଅନ୍ନପ୍ରାସନ ତିଥିରେ କିଛି ଖେଳନା, କିଛି ଖାଦ୍ୟ ପଦାର୍ଥ ଏବଂ ଭଗବତ ଗୀତା ରଖିଦେଇ ଗୌରମୋହନ ଦେବ ଏବଂ ରଜନ ଦେବୀ ଏହି ଶିଶୁ ଅଭୟଙ୍କୁ କହିଲେ, ଯାଅ କୋଜା ଦାଦା ଏ ସେଠି ସୁନ୍ଦର ଜିନିଷ ଅଛି ଦାଣ୍ଡିଆ ନେ। ଛୋଟ ପିଲା ସାଧାରଣତଃ ସୁନ୍ଦର ଜିନିଷକୁ ଦେଖିଲେ ସେଠି ଧାଇଁ ଯାଇ ଉଠେଇ ନିଅନ୍ତି, ତେଣୁ ଅଭୟଚରଣ ଶିଶୁ କଣ କଲେ ନା ଧୀରେ ଧୀରେ ଚାଲି ଚାଲି ବା ଗୁରୁଡ଼ି ମୁଣ୍ଡି ଯାଇ ପ୍ରଥମେ ଭଗବତ ଗୀତାକୁ ଛୁଇଁଥିଲେ। ଏଇ ଭଗବତ ଗୀତାକୁ ସେ ଧରିଥିଲେ, ଏତେ ଗୁଡିଏ ଜିନିଷ ଅଛି ସେ କାହାକୁ ଧରିନାହାନ୍ତି, ଭଗବତ ଗୀତାକୁ ଯାଇ ସେ ଧରୁଛନ୍ତି। ଏଥିରେ ଗୌରମୋହନ ଦେବ ରଜନ ଦେବୀ ଯେହେତୁ ବୈଷ୍ଣବ ଥିଲେ ତେଣୁ ଏ ବହୁତ ଖୁସି ହେଇଯାଇଥିଲେ, ପ୍ରସନ୍ନ ହେଇଯାଇଥିଲେ ଏବଂ ସେ ତାଙ୍କର ଏକମାତ୍ର ପୁତ୍ର ହିସାବରେ ଗୌରମୋହନ ଦେବ ଅଭୟଚରଣଙ୍କୁ କେତେବେଳେ କୌଣସି ବିଷୟରେ ପ୍ରତିବାଦ କରନ୍ତି ନାହିଁ। ଅଭୟଚରଣ ଶିଶୁ ତ ସାଧାରଣ ଚପଳ, ଶିଶୁ ଏ ସ୍ୱଭାବ, କିନ୍ତୁ ଗୌରମୋହନ ଦେବ ଅଭୟଚରଣଙ୍କର କୌଣସି କଥାରେ କେତେବେଳେ ପ୍ରତିବାଦ କରନ୍ତି ନାହିଁ। ଅଭୟଚରଣ ଯେତେବେଳେ ଯାହା ମାଗନ୍ତି ଗୌରମୋହନ ଦେବ ତା ସଙ୍ଗେ ସଙ୍ଗେ ପୂରଣ କରନ୍ତି। ଯଦି ଯାତ୍ରାକୁ ଯାଇଥିବେ ଗୋଟିଏ ବନ୍ଧୁକ ତାଙ୍କ ବାପା ଦିନକୁ ଦେବେ ଖେଳିବାକୁ, ଆଉ ଗୋଟିଏ ନଦେଲେ ସେ ତଳେ ବଢିଯାଉଛି, ନା ଦରକାର ପୁରା ଦିନ ତଳେ ବଢିଛି ମୋର ଯୋଡ଼େ ବନ୍ଧୁକ ଦରକାର, ଗୌରମୋହନ ଦେବ ମନା କରନ୍ତି। ସେ ଯାହା ଯେତେବେଳେ ମାଗନ୍ତି ଅଭୟଚରଣ, ଅନେକ କନ୍ୟା ସନ୍ତାନ ପୁତ୍ରରେ ଗୋଟିଏ ପୁତ୍ର ହେଲେ ଯେଭଳି ଗେଲା ହେଇଥାଏ ସବୁ ତ ଆପଣମାନେ ଜାଣିଥିବେ, ତେଣୁ ଏଭଳି ସେ ଥିଲେ। ତେଣୁ ଅଭୟଚରଣ ଏଇ ଶିଶୁ ଅବସ୍ଥାରୁ ତାଙ୍କ ଛୋଟ ବଡ ଅବସ୍ଥାରୁ ଥରେ ତାଙ୍କ ଘରେ ଏଇ ଛୋଟ ରଥ କରି ଏଇ ଜଗନ୍ନାଥଙ୍କୁ ବସି ରଥଯାତ୍ରା କରିବା ପାଇଁ ତାଙ୍କ ବାପାଙ୍କୁ ବାପା ଗୌରମୋହନ ତ ମନା କରିବେ, ତୁ ତ ମୁଁ ଯାହା କହୁଛି ସେଥିରେ ଆସି ରଥ ବୈଷ୍ଣବର ଠାକୁର ପୂଜା ସବୁବେଳେ ଚାଲିଛି, ତେଣୁ ତ ରାଜି ହେଇଗଲେ ଘରେ ଛୋଟ ରଥଯାତ୍ରା ହେଲା। ଆମେ ଦେଖୁଛୁ କଲିକତାରେ ଏବେ ବି ଅଛି ଛୋଟ ଛୋଟ ରଥ କରିକି ଗୁଣ୍ଡିଚା ଦିନ ବାହୁଡ଼ା ଦିନ ଟାଣିଲେ ଛୋଟ ପିଲାଟା ଟାଣୁଥିଲେ, ଏବେ ଆସିଲି ବାହୁଡ଼ା ଦିନ ଆସିଲି କଲିକତାକୁ ଆମ ଅଫିସରୁ ଯାଇ ଅଫିସରୁ ରାସ୍ତାରେ ଦେଖିଲି ବହୁତ ବଡ଼ ବଡ଼ ରଥ ତ ଲୋକ ସବୁ କରିବି ଛୋଟ ଛୋଟ ଟାଣନ୍ତି ପରି ସବୁ ଛୋଟ ଛୋଟ ଟାଣି ଛୋଟ ଛୋଟ ପିଲା ଏଠି ଖେଳନା ରଥ ଦେଖିକି ଅନେକ ପିଲା ମୁଁ ଦେଖିଛି ଟାଣୁଥିଲେ, ଏବେ ବି ସେ ପରମ୍ପରା ଅଛି କଲିକତାରେ ଏଭଳିଆ ଅଛି। ତେଣୁ ଅଭୟଚରଣଙ୍କରମୋହନ ଦେବ ସେଭଳି ଏକ ଛୋଟ ରଥଯାତ୍ରା ତାଙ୍କ ଘରେ କଲେ ଅନୁଷ୍ଠିତ କଲେ, ଆସ୍ତେ ଆସ୍ତେ ସେ ଟିକେ ଛୋଟରୁ ବଡ ରଥ କରି ତାଙ୍କ ଯୋଉ ଗଳିରେ ମଧ୍ୟ ସେ ରଥଯାତ୍ରା କଲେ, ମୃଦଙ୍ଗ ବଜେଇ କଥା ବଜେଇ ସାହିର ଲୋକମାନେ ଡାକି ମହା ମହୋତ୍ସବ କରନ୍ତି। ତାଙ୍କମାନେ ବୈଷ୍ଣବ ପରିବାରରେ ଜନ୍ମ ହୋଇ ସେ ଜନ୍ମରୁ ଏଇ ଭଗବାନଙ୍କ ବିଷୟରେ ଭଗବାନଙ୍କର କିଭଳି ଉତ୍ସବ କରାଯିବ, ତାଙ୍କୁ କିଭଳି ଚିନ୍ତା କରାଯିବ, ଶାସ୍ତ୍ର ଏସବୁ ଜ୍ଞାନ ସେ ଶିକ୍ଷା ପାଇପାରିଥିଲେ ପ୍ରାଥମିକ ଅବସ୍ଥା। ତେଣୁ ଗୌରମୋହନ ଦେବ ଅଭୟଙ୍କୁ ଏକ ରାଧାକୃଷ୍ଣଙ୍କର ମୂର୍ତ୍ତି ମଧ୍ୟ ପୂଜା କରିବାକୁ ଦେଇଥିଲେ। ପ୍ରଭୁପାଦ ଅଭୟଚରଣଙ୍କ ଭକ୍ତିଧାମ ସ୍ୱାମୀ ପ୍ରଭୁପାଦ ଏଇ ଛୋଟ ଅବସ୍ଥାରୁ ଏଇ ରାଧାକୃଷ୍ଣଙ୍କୁ ପୂଜା କରନ୍ତି। ତେଣୁ ମାଟ୍ରିକୁଲେସନ ପାସ୍ ପରେ ଅଭୟଚରଣ କଣ କଲେ ପୁରୀ ଆସିଥିଲେ ବୋଲି କେତେକ ମାନେ ମାଟ୍ରିକ ପାସ୍ ପରେ ଛୁଟି ହେଇଯାଇଛନ୍ତି ପିଲାମାନେ ପୁରୀ କୁଆଡ଼େ ସବୁ ପିକନିକ ଯାଆନ୍ତି କିନ୍ତୁ ସେ ବହୁ ବାର ଜଗନ୍ନାଥ ପୁରୀ ଆସିଥିଲେ ଜଗନ୍ନାଥ ଦର୍ଶନ କରିବା ପାଇଁ ଆସି ପୁରୀ ଦର୍ଶନ କରି ଯାଇଥିଲେ ତାପରେ ଅବଚନ ଆଉ ତାଙ୍କର ଯୋଉ ରାଧାକୃଷ୍ଣ ବିପ୍ରଭ ଯୋଉ ପୂଜା କରୁଥିଲେ ଛୋଟବେଳୁ ଯେଉଁଭଳି ଆଦରେ ଆଉ ପୂଜା କରନି ଏ ତ ଟଙ୍କରେ ପୁରୀ ଥାଏ ପକେଇ ରଖିଲେ ତାପରେ ସେ କଲେଜ ଯିବା ତାଙ୍କର ଆରମ୍ଭ ହେଲା କଲେଜ ଟାଇମ୍ ସେତିକବେଳେ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନ ଚଲେଇଥିଲେ ତେଣୁ ଯେହେତୁ ଏ ଯୁବକ ଥିଲେ ତେଣୁ ମହାତ୍ମା ଗାନ୍ଧୀଙ୍କର ଯୋଉ ଅସହଯୋଗ ଆନ୍ଦୋଳନ ତାଙ୍କୁ ବହୁତ ଆକୃଷ୍ଟ କରିଥିଲା ତେଣୁ ଏଥିରେ ସେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନକୁ ସମର୍ଥନ କରିଥିଲେ ଏଥିରେ ମଧ୍ୟ ସମୟ ମଧ୍ୟ ଦେଇଛନ୍ତି ତାଙ୍କର ସାଙ୍ଗମାନେ ମଧ୍ୟ ଶ୍ରୀ ପ୍ରଭୁପାଦଙ୍କ ସାଙ୍ଗମାନେ ସମସ୍ତେ ତାଙ୍କର ଏଇ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ସେ ସମୟରେ ଯେତେ ସବୁ ଯୁବକମାନେ ଥିଲେ ସେମାନଙ୍କୁ ମାନେ ଆହ୍ୱାନ କରି ନିଆଯାଉଥିଲେ ଯେ ଆସ ସମସ୍ତେ ଆମେ ଏକତ୍ରିତ ଭାବେ ଆମେ ସମସ୍ତ ଭାରତୀୟମାନେ ଏକତ୍ରିତ ହୋଇ ଏଇ ବିଦେଶୀ ସରକାର ବିରୁଦ୍ଧରେ ଆମେ ଏ ଅସହଯୋଗ ଆନ୍ଦୋଳନ କରିବା ଲୋକମାନେ ସେ ସମୟରେ ଡରୁଥିଲେ ବାହାରିବା ପାଇଁ ଏସବୁ ଲଢେଇ ଲଢା ଶୁଣି ଆଜି ଆମେ ଟିକେ ଚାଲାକି ହେଇଗଲେ ଆମର ଟିକେ ଦେଶପ୍ରେମ କିଛି ଲୋକମାନେ ବହୁତ ଡରୁଥିଲେ ତଥାପି ଅନେକ ଭାରତୀୟ ଜୀବନ ବଳି ଦେଇଛନ୍ତି ତେଣୁ ସେ ଅସହଯୋଗ ଆନ୍ଦୋଳନରେ ସମର୍ଥନ କରି ସେ ତାଙ୍କର ବିଗ୍ରହ ପୂଜା ପ୍ରତି ବିଗ୍ରହ ପୂଜା ପୂଜି ବନ୍ଦ କରି ସେ ଟ୍ରମ୍ପରେ ରଖିଦେଲେ ଆଉ ପୂଜା ପୂଜି କଲେ ତାପରେ ତାଙ୍କର ସିଏ ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି ତାରି ଭିତରେ ତାଙ୍କର ବିବାହ ପ୍ରସ୍ତାବ କରାଗଲା ସେ ଜାଣିନାହାନ୍ତି ତାଙ୍କର ବିବାହ ପ୍ରସ୍ତାବ ବ୍ୟବସ୍ଥା କରିଛନ୍ତି ସମୟ ସେଭଳି ଥିଲା ପୁତ୍ର କନ୍ୟାଙ୍କ ବିବାହ ପିତା ମାତା ଏମାନେ ଠିକ କରୁଥିଲେ ଆଜିକାଲି ତ ସିଷ୍ଟମ ଅଲଗା ହେଇଯାଇଛି ତାଙ୍କର ତାରି ଭିତରେ ପ୍ରଭୁପାଦଙ୍କର ସ୍ମରଣ ଆସିଲା ନା ରାଧାକୃଷ୍ଣ କହୁଛନ୍ତି ତୁମେ ମତେ ପୂଜା କରୁଥିଲେ ଏବେ ଆଉ ପୂଜା କରୁନ ସେ ଟଙ୍କରେ ପୁରେଇକି ରଖିଦେଇଛ ତାଙ୍କୁ ସ୍ୱପ୍ନରେ ଥରେ ସେ ଏଭଳି ସ୍ୱପ୍ନ ଦେଖୁଛନ୍ତି ରାଧାକୃଷ୍ଣ ତାକୁ ଏଭଳି ସ୍ୱପ୍ନରେ କହୁଛନ୍ତି ତେଣୁ ସେ ଏଭଳି ଏକ ଦିବ୍ୟ ସ୍ୱପ୍ନ ଦେଖି ତା ଆଜିର ସକାଳୁ ଉଠି ସେ ବାକ୍ସ ଖୋଲି ସେ ରାଧାକୃଷ୍ଣଙ୍କୁ ପୂର୍ବ ଭଳି ସେ ପୁଣି ସଜେଇ ପୂଜା କରିବାକୁ ଲାଗିଲେ ଭକ୍ତ ସହିତ ଭଗବାନଙ୍କର ଏଇ ଯୋଉ ଲୀଳା ଭଗବାନ ଯୋଉ ଲୀଳା କରିବେ ତାଙ୍କ ଭକ୍ତକୁ ନେଇ ଭକ୍ତ ସହିତ କରିବା ସେ କିଭଳି ପୌପାଦେ ଦିବ୍ୟ ପରିବେଶରେ ଦିବ୍ୟ ବିଷୁ ମହାତ୍ମା ଆଦି ଜନ୍ମ ହୋଇଥିଲେ ତାପରେ ସେ ପୁଣି ପୁନର୍ବାର ତାଙ୍କର ସେ ରାଧାକୃଷ୍ଣ ବିଧୁ ପୁଣି ମନ ଦେଇଛନ୍ତି ସେ ବିବାହ କରିଛନ୍ତି ଗୋପାଳ କହନ୍ତି ତାଙ୍କର ସାତଟି ନା ଆଠଟା ଏମିତି ସନ୍ତାନ ଥିଲେ ବଡ଼ ପରିବାର ସାତ ଆଠ ଭାଇ ତାଙ୍କର ଥିଲେ ତେଣୁ ଗୋପାଳ ଯଦି ସେ ସମୟରେ ଚାକିରି ମିଳୁଥିଲା ତାଙ୍କୁ ସେ ସମୟରେ ଗୋପାଳଙ୍କୁ ଏଇ ସେ ବାରଟି ଲ ବି ପାସ୍ କରିଥିଲେ ତାଙ୍କୁ ଜଣେ କଲିକତା କୋର୍ଟରେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟମେଣ୍ଟ ଦେଲା ଗଭର୍ଣ୍ଣମେଣ୍ଟ ଜଜ୍ ହିସାବରେ ସେ ନିର୍ଦ୍ଦେଶନାମାକୁ ଶ୍ରୀ ପ୍ରଭୁପାଦ ଚିରିକି ଫିଙ୍ଗି ଦେଇଥିଲେ ସେ ଚାକିରି ସ୍ୱୀକାର କରିଥିଲେ ଚାହୁଁନଥିଲେ ବ୍ରିଟିଶର ଗୋଲାମ ତେଣୁ ସେ ଚାକିରି ନ କରି ନିଜେ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ବିଜନେସ୍ କରିବା ପାଇଁ ସେ ପସନ୍ଦ କରିଥିଲେ ତେଣୁ ସେ ହିନ୍ଦୁ କେମିକାଲ ମେଡିସିନ କମ୍ପାନୀ ସହିତ ହାତ ରଖିଲେ। ମେଡିସିନ ରିପ୍ରେଜେଣ୍ଟିଭ ସେ କାମ କଲେ, ଯେମିତି ସବୁ କରୁଛନ୍ତି ଆଜି ସବୁ ମାନେ ପ୍ରଭୁପାତ ସେ ଇଣ୍ଡିଆନ ଡ୍ରଗ୍ସ ର କମ୍ପାନୀର ମେଡିସିନ ରିପ୍ରେଜେଣ୍ଟିଭ କାମ ଭାବରେ ମେଡିସିନ ସବୁ ଆଡଭର୍ଟାଇଜମେଣ୍ଟ ରେ ପ୍ରଚାର କରିବାକୁ ସବୁବେଳେ ଜାଣେ। ପ୍ରତିଦିନ ହେଲା ଇଏ ତାଙ୍କର କାମ, ଆଉ ସେଥିରୁ ସେ ଯାହା ପଇସା ନିଜର ଯୋଉ ଭାଇମାନଙ୍କୁ ପରିବାରକୁ କରୁମ ଦେବଙ୍କର ବି କାମଦାନ ଥିଲା ଦୋକାନ ଥିଲା ଚଳାନ୍ତି। ତେଣୁ ତାଙ୍କର ଏଇ ଯୋଉ ବିଜନେସକୁ ବଢେଇବା ପାଇଁ ସେ ଚିନ୍ତା କଲେ, ଯୋଉ ନିଜେ ଗୋଟିଏ ମେଡିସିନ ଷ୍ଟୋର କରିବା ପାଇଁ ତାଙ୍କର ଇଚ୍ଛା ହେଲା। ତେଣୁ ସେ ଆହ୍ଲାବାଦକୁ ଯାଇ ସେଠି ଏକ ମେଡିସିନ ଷ୍ଟୋର ଖୋଲିଲେ ତାଙ୍କର ଭାଇ ତାଙ୍କୁ ବସେ, ଆଉ ସେ କିନ୍ତୁ ସେ ରିପ୍ରେଜେଣ୍ଟିଭ କାମ କରନ୍ତି। ଏହାର ଭିତରେ 1922 ନା 22ରେ କୋଉ ଯାଇଥିଲା ନା ଅସହଯୋଗ ଆନ୍ଦୋଳନ କେତେ କୋଉ ସମୟରେ ହେଇଥିଲା 1922 ନା 2022 ସେଇ ସମୟରେ ଭଗବିଶିଦ୍ଧାନ ସରସ୍ୱତୀ ଠାକୁର ଏଇ ଯୋଉ ମାୟାପୁର କିଛି ବାଟ କଲିକତା ମଝି ମରିଆ ଓଲ୍ଟଡଙ୍ଗା ବୋଲି ଏକ ଜାଗା ଅଛି, ସେଇଠି ଭଗବିଶିଦ୍ଧାନ ସରସ୍ୱତୀ ଠାକୁର ଆଶ୍ରମ, ସେଇଠି ଭଗବିଶିଦ୍ଧାନ ସରସ୍ୱତୀ ଠାକୁର ଆସନ୍ତି, ସେ ଆଶ୍ରମରେ ରହନ୍ତି ଜିତ ଭଗବାନଙ୍କ ଗୁରୁ ଭଗବିଶିଦ୍ଧାନ ସରସ୍ୱତୀ ଠାକୁର। ଭଗବାନଙ୍କର ଜଣେ ବନ୍ଧୁ ଭଗବାନଙ୍କୁ ଅନୁରୋଧ କଲେ ଯେ ଅଭୟଚରଣ ଜଣେ ବଡ଼ ସାଧୁ ଓଲ୍ଟ ଡଙ୍ଗାରେ ତାଙ୍କର ଆଶ୍ରମ ଅଛି, ଚାଲ ଆମେ ଯିବା ତାଙ୍କୁ ଦର୍ଶନ କରିବା। ସବୁ ଲୋକ କହୁଛନ୍ତି ସେ ବହୁତ ଉଚ୍ଚ ଶିକ୍ଷିତ ଆଉ ଭଲ ସାଧୁ, ପୁରା ପରଫେକ୍ଟ ସାଧୁ। ଇଏ ଭକ୍ତିସିଦ୍ଧାନ୍ତ ସରସ୍ୱତୀଙ୍କୁ ସେ ସମୟର ବି ଉଚ୍ଚ ଶିକ୍ଷିତ ଗ୍ରାଜୁଏଟ ସନ୍ନ୍ୟାସୀ ଥିଲେ, ବିବାହ କରିନଥିଲେ, ତେଣୁ ତାଙ୍କ ନାଁ ସବୁଆଡେ ପ୍ରଚାରିତ ହେଇଥିଲା। ବହୁତ ସୁନ୍ଦର ସାଧୁ, ବହୁତ ସୁନ୍ଦର ଷ୍ଟ୍ରଙ୍ଗ ଅଭିଜ୍ଞତା ବି କୁହନ୍ତି। ଏଭଳି ତାଙ୍କର ଇଏ ପ୍ରଚାର ପ୍ରଭାବ ବିଦେଶୀ ଲୋକମାନଙ୍କ ଉପରେ ମଧ୍ୟ ପଡ଼ିଛି, ଯେଉଁମାନେ ସେମାନେ ମଧ୍ୟ ଉତ୍କ୍ଷିପ୍ତ ହେଇଯାଇଛନ୍ତି, ଅନେକ ସମୟରେ ତାଙ୍କୁ ଅସୁବିଧାରେ ପକାଇଛନ୍ତି। ଅବଚରଣ ସବୁ ମନା କରି ଯେହେତୁ ଗୁରୁ ମହାଦେବ ଜଣେ ବୈଷ୍ଣବ ଥିଲେ, ତେଣୁ ତାଙ୍କ ଘରକୁ ଅନେକ ବୈଷ୍ଣବ ଆସୁଥିଲେ, ତେଣୁ ସେ ତାଙ୍କ ସାଙ୍ଗଙ୍କୁ କହିବେ, ତାଙ୍କ ସାଙ୍ଗ ନାଁ କୁ ନରତନ
ମଲ୍ଲିକ,
ତାଙ୍କୁ ମନା କରିବା ଦିଆ ତାଙ୍କ ସାଙ୍ଗ ଏମିତି ବହୁତ ରିକ୍ୱେଷ୍ଟ କରିବା ପରେ ସେ ତାଙ୍କ ସାଙ୍ଗ କଥାରେ ରାଜି ହେଇକି ଥରେ ଯାଇଛନ୍ତି ଓଲ୍ଟ ଡଙ୍ଗାରେ ଏଇ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ ମିଶିଛନ୍ତି। ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କୁ ଏଇ ପ୍ରଥମ ଦେଖାରେ ଯେପରି ଆଗରୁ ଚିହ୍ନିଛନ୍ତି ଗୁରୁ ଶିଷ୍ୟର ସମ୍ପର୍କ କିଭଳି ଅତି ଚିନ୍ମୟ ସମ୍ପର୍କ ନିତ୍ୟ ସମ୍ପର୍କ ଏଥିରୁ ପ୍ରମାଣ ମିଳୁଛି ଯେ ଅଭୟଚରଣଙ୍କୁ ଦେଖିବା କ୍ଷଣି ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରବଚନ ଦେଉଥିଲେ, ସେହି ସମୟରେ ଅଭୟଚରଣ ପ୍ରବେଶ କଲେ, ସେଠାରେ ପହଞ୍ଚିଲେ ଏବଂ ବସିଲେ। ଅଭୟଚରଣଙ୍କୁ ଦେଖି ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର କହୁଛନ୍ତି ଯେ ତୁମେ ଜଣେ ଏଭଳି ଶିକ୍ଷିତ ଜୀବ, କାହିଁ ଘରେ ବସିଛ, ଆସ ମୁଁ ଯେମିତି ପ୍ରଚାର କରୁଛି ପ୍ରଚାର କର, ଆଉ ତୁମେ ବିଦେଶ ବାହାରେ ଯାଇ ପାଶ୍ଚାତ୍ୟ ଜଗତରେ ଏଇ କୃଷ୍ଣ ଚେତନାକୁ ପ୍ରଚାର କର, ଏଭଳି ନିର୍ଦ୍ଦେଶ ଦେଇଥିଲେ। ତେଣୁ ଇଏ ଥିଲା ତାଙ୍କର ପ୍ରଥମ ସାକ୍ଷାତକାରର ନିର୍ଦ୍ଦେଶ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର। କିନ୍ତୁ ସେ ସମୟ ସେ ଦୀକ୍ଷା ନେଇନଥିଲେ, 1933 ମସିହାରେ ସେ ଦୀକ୍ଷା ନେଲେ ଏଲାହାବାଦ ଠାରେ ଦୀକ୍ଷା ନେଲେ। ସେଠାରେ ଏକ ଗୌଡ଼ିଆ ମଠ ପ୍ରତିଷ୍ଠିତ ହୋଇଥାଏ। ତାପରେ ତାଙ୍କର ଗୁରୁ ଭାଇ ମାନେ ସବୁ ଭତିଜା ସରସ୍ୱତୀ ଠାକୁରଙ୍କୁ କହିଲେ ଯେ ଆମକୁ ଏଇ ଅଭିଭାବକୁ ବହୁତ ସାହାଯ୍ୟ କରିଥିବାରୁ ଆମେ ଆଜି ଏସବୁ କଲେ ସବୁ ବହୁତ କିଛି କରିପାରୁଛୁ। ସେ ଜଣେ ଭଲ ଭକ୍ତ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଅଭୟ ଚରଣଙ୍କ ଗୁଣ ତ ଆମେ ଶୁଣନ୍ତି, ବହୁତ ଶୁଣିଛନ୍ତି। ସେଭଳି କିନ୍ତୁ ଏଲାହାବାଦରେ ଯେତେବେଳେ ଅଭୟ ଚରଣଙ୍କ ଯୋଉ ମେଡିସିନ ଇଏ ବର୍ବାଦ ହେଇଗଲା, ଚୋରି ହେଇଗଲା ନା କଣ, ତାପରେ ସେ ସେଠି ତାଙ୍କର ବିଜନେସ କୁ ଚେଞ୍ଜ କରିଦେଇକି ବମ୍ବେ କୁ ପରିବର୍ତ୍ତନ କରିଦେଲେ। ତାଙ୍କର ସେ ବିଜନେସ ବମ୍ବେରେ ଯାଇ ଏକ ମେଡିସିନ ଷ୍ଟୋର ଖୋଲିଲେ। ବମ୍ବେରେ ମେଡିସିନ ଷ୍ଟୋର ଭାଇମାନେ ବସନ୍ତି, ସେ ସେମିତି ରିପ୍ରେଜେଣ୍ଟେଟିଭ କାମ କରନ୍ତି ଦୋକାନରେ ବସନ୍ତି। ମାନେ ସାତ ଆଠଟା ଭାଇ ଘରେ ବାପା ମା ବିଜନେସ ରେ ଫେଲର ହେଇଯାଉଛନ୍ତି, ମାନେ କେତେ ସାହସ ପୁଣି ବମ୍ବେରେ ପାଇଲା। ସେ ସମୟରେ ଯେତେବେଳେ ସେ ବମ୍ବେରେ ଅବସ୍ଥାନ କରୁଥିଲେ ସେଠି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମଧ୍ୟ ସେଇଭଳି ଏକ ବମ୍ବେରେ ମଧ୍ୟ ଗୌଡ଼ିଆ ମଠ ପ୍ରତିଷ୍ଠା କରିବା ପାଇଁ ତାଙ୍କର ସବୁ ଠିକଠାକ ହଉଥିଲା, ଯୋଗାଡ଼ ହଉଥିଲା, କଲେକ୍ସନ ଚାଲିଥିଲା। ତାପରେ ଗୁରୁ ଭାଇ ମାନେ ପହଞ୍ଚିଲେ ଯେ ଅଭୟବାବୁ ଏଠି ମଧ୍ୟ ଗୁରୁ ମହାରାଜ ପଠେଇଛନ୍ତି, ଆଉ ଗୋଟିଏ ମନ୍ଦିର ପ୍ରତିଷ୍ଠା କରାଯିବ, ଆପଣ ଏଲାହାବାଦରେ ଥିଲେ ଏଠି ପଳେଇ ଆଇଲେଣି, ଆଉ ଭଲ ହେଲା ଆପଣ ଆମକୁ ସାହାଯ୍ୟ କରନ୍ତି। ତେଣୁ ବହୁ କାଳ ସେଠି ମଧ୍ୟ ତାଙ୍କୁ ସାହାଯ୍ୟ କରିବେ, ଅନେକ ଲୋକଙ୍କ ସହିତ ଯେହେତୁ ତାଙ୍କର ସମ୍ପର୍କ ଥିଲା ଆଉ ବହୁତ ଅର୍ଥ କଲେକ୍ସନ କରିକି ଦେଇଛନ୍ତି। ଆଉ ସେମାନେ କହୁଛନ୍ତି ସେମାନେ ବମ୍ବେର ଯୋଉ ମନ୍ଦିର ବହୁ କାଳଙ୍କର ସେ କଲେକ୍ସନ ସେଠି ବହୁତ ଥିଲା, ତେଣୁ ତାଙ୍କର ସରସ୍ୱତୀ ଠାକୁର ଏଗୁଡ଼ା ଶୁଣିକରି ବହୁତ ଖୁସି ହେଇଯାଆନ୍ତି। ସେ ଜାଣନ୍ତି ଅଭୟଚରଣ ସେ ନିର୍ଦ୍ଦେଶ ଦେଇଛନ୍ତି ଅଭୟଚରଣ କଣ କରିବ। ଅନେକ ସମୟରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଶିଷ୍ୟମାନେ ଯେଉଁମାନେ କି ଅଭୟଚରଣଙ୍କର ଗୁରୁ ଭାଇମାନେ ଅନେକ ସମୟରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ ରିକ୍ୱେଷ୍ଟ କରନ୍ତି ଯେ ଗୁରୁ ମହାରାଜ ଆଉ ଆପଣ ଅଭୟ ବାବୁଙ୍କୁ କୁହନ୍ତୁ ସେ ଆମ ସହିତ ସେବା କରନ୍ତୁ ପ୍ରଚାର କରନ୍ତୁ। ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଥିଲେ ତୁମମାନେ ତା ବିଷୟରେ କେହି ମୁଣ୍ଡ ଖେଳା, ତୁମେ ତୁମ ଦଳକୁ ତାକୁ ଟାଣ, ସମୟ ଆସିବ ସେ ଦିନେ ତା କରିକି ଦେଖିବ। ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ ଅଭୟ ଚରଣଙ୍କୁ କେବଳ ଡାକନ୍ତିନି ଆସ ଏମିତି କଥାବାର୍ତ୍ତାରେ ଇଣ୍ଡିଆରେ ବହୁତ ପ୍ରଚାର କରିଛନ୍ତି। ଯେତେବେଳେ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଅପକୃତ ହେଇଯାଇଛି ସେ ସବୁ ଜାଗାରେ ଫେଲର ହେଇଯାଇଛି। ଏବଂ ଏମିତି ଅମେରି ଦୋକାନ ବିଜନେସ ସେଠି ମଧ୍ୟ ହଁ ଡାଉଟ ହେଇଗଲା, ଏସବୁ ସେ ଘରକୁ ପଳେଇ ଆସିଛି। ଥିଲାବେଳେ ତାଙ୍କର ପିଲିକା ମହାରାଜ ତାଙ୍କର ପିତାଙ୍କର ଅବସ୍ଥା ବହୁତ ଖରାପ, ସେ ବର୍ତ୍ତମାନ ଦେହାନ୍ତ କରିବାକୁ ଯାଉଛନ୍ତି, ତେଣୁ ସେ ଘରକୁ ଫେରି ଆସିଲେ। ଘରକୁ ଫେରି ଆସିଲେ ଘରକୁ ଫେରି ଆସିଲା ବେଳେ ତାଙ୍କ ପିତା ଜାଣିପାରିଲେ, ତାଙ୍କ ପାଖରେ ଜଣେ ବ୍ୟକ୍ତି ଥିଲେ, ତାଙ୍କୁ କହିଲେ ଯେ ଅଭୟ ଆସିଲାଣି ଯାହା ଦ୍ୱାର ଖୋଲ ସେ ଛିଡ଼ା ହେଇଗଲ। ସେ ଜାଣି ଯେହେତୁ ସେ କହିଲେ ସେ ଜାଣିଥିଲେ ମୋ ପୁତ୍ର ଆସୁଛନ୍ତି ଘରେ ଭିତରେ ଯାଇକି କବାଟ କଲେ ଅଭୟ ସନ୍ତୋଷ ଅଭୟ ଜଣେ ଆସିଲେ ଦେଖିଲେ ସେ ତାଙ୍କ ଅଭୟକୁ ଅପେକ୍ଷା କରିଥିଲେ ତାଙ୍କ ପୁତ୍ର ଆସିଲେ ମୁଁ ଧ୍ୟାନ କରିବି। ବ୍ରାହ୍ମଣ ମାନଙ୍କୁ ବୈଷ୍ଣବ ମାନଙ୍କୁ କିଛି ଗୋଦାନ ଆଉ ତ ବୈଷ୍ଣବ ଭୋଜନ ଆୟୋଜନ କରେ, ମୁଁ ଆଉ ରହିଲେ ଚାଲିଯିବ। ତେଣୁ ବାପାଙ୍କର ଏଇଭଳି ନିର୍ଦ୍ଦେଶ ପାଇ ଅଭୟଚରଣ ତାଙ୍କ ଘରେ ଏକ ବୈଷ୍ଣବ ଭୋଜନ ଆୟୋଜନ କଲେ ଏବଂ ତାଙ୍କର ଗାଭୀ ଦାନ ମଧ୍ୟ କରିଥିଲେ। ଅନେକ ଗୁଡ଼ିଏ ବୈଷ୍ଣବ ମାନଙ୍କୁ ଡକାଇ ଘରେ ସେମାନଙ୍କୁ ଭଜନ କୀର୍ତ୍ତନ ସେମାନଙ୍କଠାରୁ ଭଗବାନଙ୍କ ବିଷୟରେ ଶ୍ରବଣ କରି ସେମାନଙ୍କଠାରୁ ପ୍ରସାଦ ସେବନ କଲେ। ତାପରେ ସେଇଦିନ ଗୋରୁ ମନ୍ଦିର ଦେହତ୍ୟାଗ କରିଦେଇଛନ୍ତି। ଏଭଳି ବୈଷ୍ଣବ ମାନେ କେବଳ କୃଷ୍ଣଦତ୍ତ ପ୍ରାଣ ସେ ସଦାସର୍ବଦା ଏହି ଭଗବାନଙ୍କ ଚିନ୍ତନରେ ରହିଥାନ୍ତି। ପ୍ରଭୁପା ସେତେବେଳେ ବମ୍ବେରେ ତାଙ୍କର ବିଜନେସ ଡାଉନ ହେଇଗଲା, ସେ ପୁରା ଘରକୁ ପଳେଇ ଆସିଲେ। ଆଉ ସେଇ ସମୟରେ ପୁରା ସବୁଆଡେ ସେ ଡାଉନ ହେଇ ତାଙ୍କର ଅବସ୍ଥା ପୁରା ଆର୍ଥିକ ଅବସ୍ଥା ବହୁତ ଶୋଚନୀୟ ହେଇଗଲା। ତେଣୁ ସେ ତାଙ୍କର ଘରକୁ ତ୍ୟାଗ କରିକି ଚାଲି ଯାଇଛନ୍ତି। କାରଣ ସେ ଇଣ୍ଡିଆ ଭିତରେ ବହୁତ ୟା ଭିତରେ ଗୃହସ୍ଥ ଆଶ୍ରମରେ ଥିବା ସମୟରେ ବହୁତ ପ୍ରଚାର କରିଛନ୍ତି, ଦେଖିଲେ ସେ କେଉଁଠାରେ ସକ୍ସେସ ହେଉନା। କାରଣ ତାଙ୍କୁ ତ ଜାଗା ମିଳିଛି ପ୍ରଚାର କରିବା ପାଇଁ ଆମେରିକାରେ ପାଶ୍ଚାତ୍ୟ ଜଗତରେ, ପ୍ରଚାର କରି କରି ଯେତେବେଳେ ଦେଖିଲେ କୋଉଠି ହଉ, ତେଣୁ ସେ ଘର ଛାଡ଼ିଦେଲେ, ଘର ଛାଡ଼ିକି ପଳେଇଲେ ବୃନ୍ଦାବନ। ଚଉବନ ବୟସରେ ଆମେ ପ୍ରସ୍ତୁତି ଗଲେ ବୃନ୍ଦାବନରେ ଯାଇକି ରାଧର ସେ ରାଧା ଦାମୋଦର ମନ୍ଦିରରେ ଅବସ୍ଥାନ କଲେ ଯାଇ ବୃନ୍ଦାବନରେ, ଏବଂ ଗୀତା କେମିତି ସେ ପ୍ରଚାର କଲେ, ତାପରେ ଭାଗବତ ଏଭଳି ସବୁ ଇଂଲିଶରେ ପ୍ରସ୍ତୁତ କଲେ। ତେଣୁ ସେ ତାଙ୍କର ଏଇ ଇଣ୍ଡିଆରେ ପ୍ରଚାର କରିକି ସକ୍ସେସ ହେଇପାରୁଥିଲେ, କାରଣ ତାଙ୍କ ଗୁରୁ ପ୍ରଦତ୍ତ ଦେଶ ବା ପ୍ରଭୁପଦ ଦେଶ ହେଉଛି ପାଶ୍ଚାତ୍ୟ ଜଗତରେ ପ୍ରଚାର କରିବା। ତେଣୁ ସେ ପାଶ୍ଚାତ୍ୟ ଜଗତରେ ତେଣୁ ଗୁରୁଙ୍କ ଯୋଉ ନିର୍ଦ୍ଦେଶ, ବାସ୍ତବରେ ଗୁରୁ ଯାହା କହିଛନ୍ତି ଯେଉଁଠି କାର୍ଯ୍ୟ କରିବା ପାଇଁ ଯେଉଁ କାର୍ଯ୍ୟ ଯେଉଁ ଜାଗାରେ, ଯଦି ଆମେ ସେ ଜାଗାରେ କରିବା ସେଇ କାର୍ଯ୍ୟ କରିବା, ତାହେଲେ ଆମେ ସେଠି ବିନା ବାଧାରେ ଅତି ସହଜରେ ସକ୍ସେସ ହେଇପାରିବା। ତେଣୁ ସେ ବିଦେଶ ଯିବା କ୍ଷଣି ତାଙ୍କର ସେଠି କେବଳ ପ୍ରଚାର ହୋଇ ପଡିଯାଇଛି, ସେ ଏକାକି ଯାଇଥିଲେ, ସାଙ୍ଗରେ କେହି ଯାଇନଥିଲେ। ସେତେବେଳେ ସେ ପ୍ରଥମେ ହେଇକି ଗଲେ, ତାଙ୍କ ହାତରେ ଥିଲା ଏକ ଛତା ଆଉ ଏକ ସୁଟକେସ୍, ଅଳ୍ପ କିଛି ଟଙ୍କା। ପୁଣି ଯୋଉ କହୁଥିଲେ ପଇସା ପଠାଇଛନ୍ତି, ଯୋଉ ସିନ୍ଧିଆ କମ୍ପାନୀ ଯୋଉ ଜାହାଜ ଚଳଉଛି, ଜାହାଜ ଯାଉଛି, ସିଏ ମଧ୍ୟ ଫିଲ୍ ଟିକେଟ ମିଳିଯାଇଥିଲା। ସେଠି ଯାଇକି ସେ ପ୍ରଚାର କରିବା ଦ୍ୱାରା ତାଙ୍କର ପ୍ରଚାର ଆସ୍ତେ ଆସ୍ତେ ସମଗ୍ର ବିଶ୍ୱ ଆଜ୍ଞାପି ହେଇଯାଇଛି, କାରଣ ଏହା ଭଗବାନ ଚାହୁଁଛନ୍ତି, କୃଷ୍ଣ ଚାହୁଁଛନ୍ତି, ଯୋଉଟା ଗୁରୁ କହିଛନ୍ତି ସେଟା କୃଷ୍ଣ ଚାହୁଁଛନ୍ତି। ଗୁରୁମୁଖ ପ୍ରଥମ ବାକ୍ୟ ଚିତ୍ତ କରିବା, ଆରନା କରିବ ମନେ ଆସ, ଶିବରୁ ଚରଣ ରାତି ଏହିସବୁ ଉତ୍ତମ କରନ୍ତି, ଯେ ପ୍ରସାଦେ ପୁରେ ସର୍ବ ଆଶା। ତେଣୁ ଗୁରୁମୁଖ ଯୋଉ ଗୁରୁଦେବ ଯାହା କହିଛନ୍ତି, ତାଙ୍କର ଯୋଉ ପ୍ରଥମ ବାକ୍ୟ ଦ୍ୱିତୀୟ ବାକ୍ୟ, ସେଇ ବାକ୍ୟକୁ ସଦାସର୍ବଦା ଚିନ୍ତା କରିବା ଦରକାର, ଏବଂ ସେଇ ଗୁରୁ ପାଦପଦ୍ମ ସେବା କରିବା ଦରକାର, ଯାହାଦ୍ୱାରା କି ସର୍ବ ଅଭୀଷ୍ଟ ସର୍ବସିଦ୍ଧି ହୋଇଥାଏ। ତେଣୁ ବିଦେଶ ଯିବା ଫଳରେ ତାଙ୍କର କାର୍ଯ୍ୟ ଅତି ହୋଇ ପ୍ରବୃତ୍ତିର ଲୋକ, ଭଗବତ ଚେତନା ଯୋଉମାନଙ୍କର ନାହିଁ, ସେମାନେ କିଭଳି ଭକ୍ତ ହେଇପାରିବେ? ଭକ୍ତ ହେବାକୁ ହେଲେ ନିଜର ପୂର୍ବ କିଛି ଅଜିତ ସ୍ୱୀକୃତି ଥିବା ଦରକାର, ସଞ୍ଚିତ ପୁଣ୍ୟ ଥିବା ଦରକାର, ସେଭଳି କୌଣସି ଶୁଦ୍ଧ ମହାତ୍ମା ସାଧୁମାନଙ୍କ ଶୁଭରେ ଜଣେ ଭକ୍ତ ହେଇପାରିବ। ଦୁଇଟି ମାର୍ଗ, ଉପମାର୍ଗରେ ହେଇପାରିବ ନା ନିଜର କିଛି ପୂର୍ବଜନ୍ମରେ ସଞ୍ଚିତ ପୁଣ୍ୟ ଅଛି ତା ମାଧ୍ୟମରେ ଜଣେ ହେଇପାରିବ ସାଧୁମାନଙ୍କ। ତେଣୁ ଯୋଉ ପାଶ୍ଚାତ୍ୟ ଜଗତ ଦେଶର ଲୋକ ତ କୌଣସି ସଂସ୍କାର ନଥିଲା, ସେମାନେ ତ ସମ୍ପୂର୍ଣ୍ଣ ନାସ୍ତିକ ଦେଶବାସୀ ଥିଲେ, ନାସ୍ତିକ ଲୋକ ଥିଲେ। ତେଣୁ ସେମାନେ କିଭଳି ଭକ୍ତ ହେଇପାରିଥିଲେ ନା ସେ ପ୍ରଭୁପାଦଙ୍କର ଯୋଉ ଶୁଦ୍ଧ ଭକ୍ତ, ତାଙ୍କୁ ଦର୍ଶନ କରିବା କ୍ଷଣି କରି ଲୋକ ଭକ୍ତ ହେଇଛନ୍ତି, ପ୍ରଭୁପାଦ କିଛି କାହାକୁ ଅଧିକ ଶାସ୍ତ୍ରୀୟ କଥା କହିନା, ସେମାନଙ୍କ ଶାସ୍ତ୍ର କଥା କଣ କୁହାଯାଇପାରିବ, ସେମାନଙ୍କର କଣ ଶାସ୍ତ୍ର ଜ୍ଞାନ ଅଛି ସେମାନେ ଶୁଣିବେ, କୃଷ୍ଣ କଣ ସେମାନେ ଜାଣନ୍ତି ନାହିଁ, ସେମାନଙ୍କୁ ଶାସ୍ତ୍ର ଜ୍ଞାନ କଣ କୁହାଯିବ, ଭକ୍ତ କରାଯିବ। କେବଳ ପ୍ରଭୁପାଦଙ୍କର ଯୋଉ ସୁଧ ସେ ଏଭଳି ଦୀପ ସ୍ଥିତିରେ ଅବସ୍ଥାନ କରୁଥିଲେ, ତାଙ୍କ ସଂସ୍ପର୍ଶରେ ଯିଏ ଆସୁଥିଲା ତାଙ୍କର ବ୍ୟବହାର ଆଚରଣ ଇଏ ସଂସ୍ପର୍ଶରେ ଆସିବା କ୍ଷଣି ଲୋକମାନେ ତାଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ହେଲେ, ନହେଲେ ଆମେରିକା ଇଂଲଣ୍ଡ ଯୋଉ ପାଶ୍ଚାତ୍ୟ ଦେଶର ଲୋକମାନଙ୍କ ଭଳି ଯୋଉ ଲୋକ ଜଳ ବିଦାଗବାଦ ଦେଶ ଲୋକ ସଦାଇ ଭକ୍ତ ହେଇପାରିଥାନ୍ତେ। ଜଣେ ମ୍ୟାଜିସିଆନ ମ୍ୟାଜିକ ମାଧ୍ୟମରେ ଯେମିତି କଣ୍ଢେଇକି ନଚାଏ ବା କଣ୍ଢେଇ ନଚାଇଲା ଭଳିଆ ଯେମିତି କୁକ ତାର ଭଳିଆ କଣ୍ଢେଇକି ନଚାଏ, ସେଇଭଳି ଇଏ ବିଦେଶୀ ମାନଙ୍କୁ ସିଲ ପ୍ରଭୁପାଦ କେମିତି କଣ୍ଢେଇ ଭଳି ନଚେଇଛନ୍ତି, ୟା ଭଳିଆ ଗୁଣ ମ୍ୟାଜିକ କଣ ଅଛି। ଅନେକ ମ୍ୟାଜିସିଆନ ମ୍ୟାଜିକ ଦେଖାଉଛନ୍ତି, କିନ୍ତୁ ଏଭଳି ଯୋଉ ପ୍ରାକୃତିକ ମ୍ୟାଜିକ ବାସ୍ତବ ମ୍ୟାଜିକ ପ୍ରଭୁପାଦ ଦେଖେଇ ଦେଇଯାଇଛନ୍ତି, ଯାହାଦ୍ୱାରା କି ଆଜି ଧଳା ହାତୀ ମାନେ ନାଚ କରୁଛନ୍ତି, ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି, ଜପ କରୁଛନ୍ତି, ଭଗବାନ ଭକ୍ତ କରିଛନ୍ତି। ଏହା କିଭଳି ହେଇପାରିଛି ନା ଜଣେ ଶୁଦ୍ଧ ଭକ୍ତଙ୍କର ପ୍ରଭାବ ଯଦି ହେଇପାରିଛି, ମାନେ ଏଇ ଯୋଉ କହନ୍ତି ମରୁଭୂମିରେ ଶସ୍ୟ ଉତ୍ପାଦନ ହେଇପାରିଛି ବା ଭଜା ମୁଗ ଭଜା ହେଇଯାଇଛି, ଏଇଭଳିଆ ଅବସ୍ଥା ହେଇଛି ନା, ସେତେବେଳେ ଏଇଭଳିଆ ଏକ ବିଶେଷ କୃପା ର କେହି ଅଧିକାର ହୁଏ ପ୍ରାପ୍ତ ହୁଏ, ସେ ସମୟରେ ଏଇସବୁ ଅସାଧ୍ୟ ସାବିତ ହୋଇଥାଏ। ତେଣୁ ଶ୍ରୀ ପ୍ରଭୁପାଦଙ୍କର ଦର୍ଶନ ମାଧ୍ୟମରେ ତାଙ୍କ ମୁଖରୁ ଏଇ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ, ପ୍ରଭୁପାଦଙ୍କର ଏଇ ଏକମାତ୍ର ଅସ୍ତ୍ର ଥିଲା ଏଇ ମହାମନ୍ତ୍ର, ଯାହାକୁ ସିଏ ଅତି ସୁନ୍ଦର ଭାବରେ କୀର୍ତ୍ତନ କରନ୍ତି ଏବଂ ପ୍ରଭୁପାଦଙ୍କର କୀର୍ତ୍ତନରେ ସେମାନେ ଏଭଳି ମୁକ୍ତ ହେଇନାହାନ୍ତି, ସେମାନେ ଉଦ୍ଦଣ୍ଡ ନୃତ୍ୟ କରନ୍ତି ସମସ୍ତେ। ଆଉ ତାଙ୍କର ଯୋଉ ବ୍ୟବହାର ଏଭଳି କିଛି ଆବିଗତ ନଥିଲା ତାଙ୍କ ବ୍ୟବହାର, ଆମର ଆମମାନଙ୍କର ବ୍ୟବହାର ତ ଗୁଡ଼ିଏ ଆବିଗତା ରହିଯାଉଛି ମନରେ, ଗୁଡ଼ିଏ ଆମର କାଳିମା ରହିଛି ଘରି ହେଇକି ରହିଛି, ଆମେ କାହା ସହିତ ମିଶିବାକୁ ଗଲେ ଆମେ ଖୋଲା ଖୋଲି ହୃଦୟ ଖୋଲି ମିଶିପାରୁନେ, ହୃଦୟ ଖୋଲି କଥା ବି କହିପାରୁନେ, କିନ୍ତୁ ପ୍ରଭୁପାଦଙ୍କ ହୃଦୟ ଏଭଳି ପବିତ୍ର ଦିବ୍ୟ ସ୍ଥିତିରେ ସେ ଅବସ୍ଥାନ କରୁଥିଲେ, ଏଭଳି ତାଙ୍କ ହୃଦୟ ଥିଲା, ତେଣୁ ସେ ଯାହା ପ୍ରଭୁଟିଏ କଥା କହୁଥିଲେ ତା ହୃଦୟ ସେ ସ୍ପର୍ଶ ହେଇଯାଉଥିଲା, ଲୋକମାନେ ତାଙ୍କୁ ଦେଖିବା କ୍ଷଣି ଭାବି ହଉଥିଲେ ସତ୍ୟ ଭଳି ଆମର ଜଣେ କିଏ ଆତ୍ମୀୟ ନିଜ ଜନ ଏଇଭଳି ଭାବୁଥିଲେ, ମୋର ବୋଲି କିଏ ଭାବୁନଥିଲେ, ଆଉ ତାଙ୍କର ବାସ୍ତବିକ ବ୍ୟବହାର ମଧ୍ୟ ସେଇଭଳି ଥିଲା, କାହାକୁ ମାନେ ମୋର ଭଳି ଏଭଳି ଭାବ ତାଙ୍କ ହୃଦୟରେ ନଥିଲା, ଡିଫରେନ୍ସ ଭାବ କିଛି ନଥିଲା, ସେ କିଭଳି ମହାତ୍ମା ଥିଲେ, ମନରେ କୌଣସି ଗର୍ବ ଦମ୍ଭ ଅହଙ୍କାର ସ୍ଥାନ ଥିଲା ତାଙ୍କର ଆରମ୍ଭ କରି ଏଭଳି ଏକ ନିମସ୍ତର ସାଧୁ ଥିଲେ ପ୍ରଭୁପାଦ କଥା। ଥରେ ପ୍ରଭୁପାଦ ତାଙ୍କର କେତେଜଣ ଶିଷ୍ୟଙ୍କ ସହିତ କାର ଯୋଗେ ଯାତ୍ରା କରୁଛନ୍ତି, ଅନ୍ୟ କେତେଜଣ ଶିଷ୍ୟ ବସିଛନ୍ତି, ଜଣେ ଡ୍ରାଇଭର ଆଉ ଜଣେ ଶିଷ୍ୟ ବସିଛନ୍ତି, ଏଭଳି ଜଣେ ସାଧୁ ଥିଲେ, ତାଙ୍କର ଜଣେ ଶିଷ୍ୟ ବିଦେଶ ଶିଷ୍ୟ ସେ ଏକ ଆପୁଲ ନିଜେ ଖାଇଲେ, ଏ ନାଇଁ ପ୍ରଭୁପାଦ ଏକ ଆପୁଲ ଖାଉଥିଲେ ଗାଡ଼ି ଚାଲିଥିଲା ବେଳେ, ବଡ଼େ ଖାଉଥିବା ପଡ଼ିଲା ସେମାନେ ଏଭଳି ଖାଉଛନ୍ତି, ପ୍ରଭୁପାଦ ଏକ ଆପୁଲ କିଛି ଖାଇ ତାଙ୍କର ଶିଷ୍ୟକୁ ବଢାଇଲେ, ତାଙ୍କ ଶିଷ୍ୟ ସେଥିରୁ କିଛି ଖାଇକି ଡ୍ରାଇଭର ପଳେଇଦେଲେ, ଡ୍ରାଇଭର ପୁଣି କିଛି ଡ୍ରାଇଭର ସେ ଶିଶୁ ତାପରେ ସେ ଯେ ଶିଶୁଟି କଣ କରୁଛି ମାନେ ଗୋପାଳ କୋଉଭଳି ସ୍ଥିତିରେ ଥିଲେ ଏ ଯୋଉ ସମ୍ପର୍କଟା ତାଙ୍କର ଯୋଉ ଭକ୍ତମାନଙ୍କ ସହିତ ସାଧାରଣ ଲୋକମାନଙ୍କ ସହିତ କିଭଳି ଆଭିଜ୍ଞତା ଶୂନ୍ୟ ଥିଲା ଆମେ ତ ଆମେ କେହି ଖାଇପାରିବାନି ଆମ ମନରେ ବିକାର ଆସିଯିବ ସେ ପୁଣି ଗୁରୁ ଶିଷ୍ୟର ଶିଷ୍ୟ ଖାଇବେ
Oh, people.